भगवते वासुदेवाय। तृतीय स्कंद चौदह अध्याय श्लोक 13। पुरा पुरा पिता पिता नो नो भगवान भगवान दक्षो दक्षो द्वितृवत्सल कं कं वृणीत वृणीत वरं वरं वत्सा वत्सा इत्यपृच्छत् इत्यपृच्छत् नः नः पृथक् पृथक् पुरा पिता नो भगवान् पुरा पिता नो भगवान् दक्षो द्वितृवत्सलः दक्षो द्वितृवत्सलः कं वृणीता वरं वत्सा कं वृणीता वरं वत्सा इत्यपृच्छत् नः पृथक् इत्यपृच्छत् नः पृथक् पुरा पिता नो भगवान् दक्षो द्वितृवत्सला कं वृणीता वरं वत्सा इत्यपृच्छत् नः पृथक् पुरा पिता नो भगवान् दक्षो द्वितृवत्सला कं वृणीता वरं वत्सा इत्यपृच्छत् नः पृथक् पुरा पिता नो भगवान् दक्षो द्वितृवत्सला कं वृणीत वरं वत्सा इत्यपृच्छत् नः पृथक् शब्दान्वाद पुरा पुरा कालरे पिता पिता नः अवमान कर भगवान अति ऐश्वर्यशाली दक्ष दक्ष द्वितृवत्सल द्वैता मानक प्रति स्नेह प्रवण कं काहाकु वृणीत तुम्हें ग्रहण करने को चाह वरम तुमर स्वामी वत्सा हे मोर कन्याण इति ये प्रभाव रे अपृछत जिज्ञासा कले न अवमान को पृथक पृथक भाव गोटी गोटी करी प्रकरण बाद पूरा काल रे अवमान को द्वित वत्स पिता ऐश्वर्यशाली दक्ष हे कन्यागण तुम्हें क्या पति रूप वरण करने को इच्छा कर यहपरी पृथक पृथक भाव आम मन जिज्ञासा कले ये श्लोक जना जाऊँगी पूर्वे पिता कन्या मान को पति निर्वाचन स्वाधीनता देते किंतु पिता पुरुष स्त्री बालक बालिका अबाध मिलामिशा को अनुमति देन अबाध मिलामिशा द्वारा पति निर्वाचन कर पिता जनजन कर पचारुले व्यक्तित्व और कर्म प्रसिद्ध लाभ कर क्यों पुरुष को सी पति रूपे वरण करने को चाहे किंतु शेष निष्पत्ति पिता निर्भर कै तेणु ये कम पीड़िता ही संध्या समय यज्ञशाला कश्यप मुनि समाधिग्रस्त होती समाधि आवरी से आवरी प्रकृतिस्थ होना से समाधि अवस्था से कहते सब कथा तेणु बर्तमान श्लोक कहते पूरा पिता नो भगवान दक्ष द्वितृवत्सल भगवान शब्द ये जो व्यवहार कर भगवान कहले भग अर्थ ऐश्वर्य तेणु ये ऐश्वर्य से ଯିଏ ପ୍ରାପ୍ତ ହୋଇଛନ୍ତି ତାଙ୍କୁ ଭଗବାନ କୁହାଯାଏ। କିନ୍ତୁ ମୂଳ ଭଗବାନ ଯିଏକି କୃଷ୍ଣ, ସିଏ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଭଗବାନ, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ତାଙ୍କଠାରୁ ଉନ୍ନତ କଥା କ'ଣ ଚିନ୍ତା କରିବା। କିନ୍ତୁ ଅନ୍ୟମାନେ ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହୁଛନ୍ତି, ଯତ୍ ଯତ୍ ବିଭୂତିମତ୍ ସତ୍ତ୍ୱଂ ଶ୍ରୀମଧୁର୍ଜିତମେବ ତତ୍ତତ୍ ଦେବା ଭଗବତ୍ତ୍ୱଂ ମମ ତେଜୋ ସସମ୍ଭବ। ଆମେ ଭଗବାନଙ୍କର ଅଂଶ ହିସାବରେ ଆମର ମଧ୍ୟ ସେହିଭଳି ଭାବରେ ଶକ୍ତି ରହିଛି, କିଛି କିଛି ଶକ୍ତି ରହିଛି। କିନ୍ତୁ ଯେଉଁମାନେ ପ୍ରକୃତରେ ଭଗବାନଙ୍କର କୃପା ପ୍ରାପ୍ତ ହୋଇଛନ୍ତି, ସେମାନେ ଭଗବାନ ଭଳି ଐଶ୍ୱର୍ଯ୍ୟଶାଳୀ, ପାଖାପାଖି ସେହିଭଳି ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି। ବିଶେଷ ଭାବରେ 10 ଅଧ୍ୟାୟରେ ଯେତେବେଳେ ବିଭିନ୍ନ ଭଗବାନ ଅର୍ଜୁନ ପ୍ରଶ୍ନ ପଚାରିଲେ, ପ୍ରଭୁ କେମିତି ମୁଁ ଆପଣଙ୍କୁ ସବୁବେଳେ ଚିନ୍ତା କରିବି, କଥଂ ବିଦ୍ୟା ମହମ୍ ଯୋଗିଂ ତ୍ୱାଂ ସଦା ପରିଚିନ୍ତା, ସବୁବେଳେ ମୁଁ ଆପଣଙ୍କୁ ଚିନ୍ତା କରିବା ପାଇଁ ଚାହୁଁଛି, କେଷୁ କେଷୁ ସ ଭାବିଷୁ ଚିନ୍ତୁଛି ଭଗବାନ ମାୟା, କିଭଳି ଭାବରେ ମୁଁ ଆପଣଙ୍କୁ ସବୁ ଚିନ୍ତା କରିବି ପ୍ରଭୁ, ଖାଲି ଏହି ରୂପରେ ଚିନ୍ତା କରିବି ନା ଅନ୍ୟ କିଛି ରୂପରେ ଚିନ୍ତା କରିବି। ଭଗବାନ କହିଲେ, ହନ୍ତତେ କଥେଇ ସ୍ୱାମି ଦିବ୍ୟା ଆତ୍ମବିଭୂତୟା ପ୍ରଧାନତ କୃଶ୍ରେଷ୍ଠ ନାସ୍ତନ୍ତ ବିସ୍ତରସ୍ୱମୀ। ମୁଁ ଯଦି ମୋର ବିଭୂତିକୁ ବର୍ଣ୍ଣନା କରିବି ତାହେଲେ ତା'ର ଅନ୍ତ ନାହିଁ, କିନ୍ତୁ ପ୍ରଧାନ କେତୋଟି ବିଭୂତି କହୁଛି। ଏହିଭଳି ଭାବରେ 10 ଅଧ୍ୟାୟରେ କେତୋଟି ବିଭୂତି ବିଷୟରେ ବର୍ଣ୍ଣନା କରି ଅନ୍ତିମରେ କହୁଛନ୍ତି, ହେ ଅର୍ଜୁନ ନାନ୍ତୋସ୍ତି ମମ ଦିବ୍ୟାନାଂ ବିଭୂତିନାଂ ଚ ପରନ୍ତପ ଏସଦ ଉଦ୍ଦେଶ୍ୟ ପ୍ରକୃତ ବିଭୂତି ବିସ୍ତରମୟା। ମୁଁ ମୋର ଏ ବିଭୂତିମାନଙ୍କର ଅନ୍ତ ନାହିଁ, ଯଦି ମୁଁ କହିଚାଲିବି ତାହେଲେ ମହାଭାରତ ଯୁଦ୍ଧ ହେବ ଆରମ୍ଭ ହୋଇପାରିବ ନାହିଁ, 18 ଦିନରେ ମହାଭାରତ ଯୁଦ୍ଧ ଶେଷ ହେବ, ଶଙ୍ଖ ବାଜିଯାଇଛି ଦୁଇପଟେ, ତଥା ଏପଟେ ଭୀଷ୍ମ ଇତ୍ୟାଦି ତସ୍ୟ ସଞ୍ଜ ନୟନ ଘର୍ଷଂ କୁରୁବୃଦ୍ଧ ପିତାମହ ସିଂହନାଦ ବିନୋଦୋଚ୍ଚୈ ଶଙ୍ଖ ଦଧ୍ମୁ ପ୍ରତାପବାନ ଭୀଷ୍ମଦେବ। ଯେତେବେଳେ ଦୁର୍ଯ୍ୟୋଧନ ମହାଭାରତ ଯୁଦ୍ଧର ଆରମ୍ଭରେ ଭୟ କରିଗଲେ, ପାଣ୍ଡବମାନଙ୍କର ସୈନ୍ୟ ସଜା ଦେଖି ଭୟ କରିଯାଇକରି ତାଙ୍କର ଗୁରୁଦେବଙ୍କୁ କହୁଛନ୍ତି ଯେ ଏଇଭଳି ଭାବରେ ବର୍ତ୍ତମାନ ଆମକୁ ଯୁଦ୍ଧ କରିବାକୁ ପଡ଼ିବ, ସେହି ସମୟରେ ତାଙ୍କର ଭୟ ଦେଖି ଭୀଷ୍ମଦେବ ଶଙ୍ଖ ଫୁଙ୍କିବା ପାଇଁ ଆରମ୍ଭ କଲେ, ତସ୍ୟ ସଞ୍ଜନାୟନ ହର୍ଷଂ ତାକୁ ହର୍ଷ ଦେବା ପାଇଁ। ଏବଂ ପାଣ୍ଡବ ପକ୍ଷରେ ଯେତେବେଳେ ଶଙ୍ଖନାଦ ହୋଇଗଲା, କୌରବମାନେ ମଧ୍ୟ ଶଙ୍ଖନାଦ କଲେ। 5 ଜଣ ତଥସ୍ୱତୀ ହୈର୍ଯୁକ୍ତୈ ମହତି ଚନ୍ଦନେ ସ୍ଥିତୌ ମାଧବ ପାଣ୍ଡବ ସୈବ ଦିବ୍ୟ ଶଙ୍ଖ ପ୍ରଦତ୍ ମଧୁ। ମାଧବ ଏବଂ ପାଣ୍ଡବ ଏମାନେ ମଧ୍ୟ ଦିବ୍ୟ ଶଙ୍ଖ, ତାଙ୍କର ଶଙ୍ଖକୁ ଦିବ୍ୟ ବୋଲି କୁହାଯାଉଛି। ତେଣୁ ଶଙ୍ଖନାଦ ପରେ ଯୁଦ୍ଧ ଆରମ୍ଭ ହେବା କଥା, ସେଇଠି ଭଗବାନ ଯେତେବେଳେ ଭଗବତ ଗୀତା କହୁଛନ୍ତି, ତେଣୁ ଯଦି ସେ ବିସ୍ତାର ଭାବରେ କହିବେ ତାହେଲେ ପଳେଇଯିବ 18 ଦିନ, କ'ଣ କେତେ ଦିନ ପଳେଇବ କହିବ, ସରିବ ନାହିଁ, ଭଗବାନଙ୍କର ଗୁଣ ସରିବ ନାହିଁ। ତେଣୁ ଭଗବାନ କହୁଛନ୍ତି, ଅର୍ଜୁନ ମୁଁ ତୁମକୁ କେତୋଟି ମୁଖ୍ୟ ବିଭୂତି କହିଲି, ନା ତୋସ୍ତି ମୋ ଦିବ୍ୟାନା, ମୋର ଏ ଯେଉଁ ବିଭୂତି ହେଉଛି ବହୁତ ଦିବ୍ୟ, ଏବଂ ବିଭୂତି ନାଂଚ ପରନ୍ତପ ଏ ଯେଉଁ ବିଭୂତି ଆର ଅନ୍ତ ନାହିଁ, ମୁଁ ତୁମକୁ କେତୋଟି ମୁଖ୍ୟ କହିଲି, କିନ୍ତୁ ଏତିକି ଜାଣି ରଖ, ଯତ୍ ଯତ୍ ବିଭୂତିମତ୍ ସତ୍ତ୍ୱଂ ଶ୍ରୀମଧୁର ଚେତମେବା ତତ୍ତ ଦେବା ଭଗବତ୍ତ୍ୱଂ ମମ ତେଜୋ ସସମ୍ଭବ। ଯେଉଁଠି ଦେଖିବ ଜଣେ ଅସାଧାରଣଶାଳୀ ବ୍ୟକ୍ତି ରହିଛନ୍ତି, ଯେମିତି ପ୍ରଭୁପାଦ ମହାରାଜ, ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ ପାଶ୍ଚାତ୍ୟ ଜଗତକୁ ଗଲେ, 69 ବର୍ଷ ବୟସ ତାଙ୍କୁ ସେହି ସମୟରେ ସେ ଗଲେ, ଏବଂ ସେହି ସମୟରୁ 1975-1977 ଏଇ 12 ବର୍ଷ ଭିତରେ ସେ ଅସାଧାରଣ କାର୍ଯ୍ୟ ସବୁ ଦେଖେଇ ଦେଇ ଗଲେ। ଏ ସାଧାରଣ ବ୍ୟକ୍ତି ଜଣେ କରିପାରିବ ନାହିଁ ଏସବୁ କଥା। 40 ଟଙ୍କା ନେଇ ଯାଇଥିଲେ, 40,000 କୋଟି ଟଙ୍କାରେ ପରିଣତ ହୋଇଗଲା। ତେଣୁ ଏହିଭଳି ଭାବରେ ବୈଦିକ ଶାସ୍ତ୍ର ସବୁ ରଚନା କଲେ, 108 ମନ୍ଦିର ସ୍ଥାପନ କଲେ, କେତେ 12,000 ଶିଷ୍ୟଙ୍କୁ 10,000 ଶିଷ୍ୟଙ୍କୁ ଗ୍ରହଣ କଲେ, ସବୁ ସ୍ଥାନରେ ଏଇ କୃଷ୍ଣ ଭାବନାମୃତ ସ୍ଥାପନ କଲେ, ଏତେ ବୃଦ୍ଧ ବୟସରେ ଏସବୁ କରିପାରିବା କେମିତି ଜଣେ ସମ୍ଭବ ହେବ? ତେଣୁ ଏଇଟା ବୁଝିବାକୁ ପଡ଼ିବ। ଭଗବାନ କହୁଛନ୍ତି, ଇଏ ହେଉଛି ମୋର ଅଂଶ ବା ତେଜରୁ ହିଁ ଏସବୁ ସମ୍ଭବ ବୋଲି କୁହାଯିବ। ଭଗବାନଙ୍କର ଅଂଶ ଏବଂ ତେଜ ଯେଉଁମାନଙ୍କ ପାଖରେ ରହିଛି, ସେମାନେ ଏଇଭଳି ଭାବରେ ଅସାଧାରଣ କାର୍ଯ୍ୟ କରିପାରିବେ, ତାଙ୍କୁ ଭଗବାନ ବୋଲି କ'ଣ ତାଙ୍କୁ ଭଗବାନ ବୋଲି ସମ୍ବୋଧନ କରାଯିବ। ତେଣୁ ଭଗବାନ ଦକ୍ଷ ଦକ୍ଷ ମଧ୍ୟ ସେହିଭଳି ଭାବରେ ବହୁତ ଶକ୍ତିଶାଳୀ, ବହୁତ ଐଶ୍ୱର୍ଯ୍ୟଶାଳୀ ଥିଲେ, ବ୍ରହ୍ମାଙ୍କର ପୁତ୍ର ସିଏ, କିନ୍ତୁ ଶିବଙ୍କ ପ୍ରତି ସେ ଅବମାନନା କରିଥିବାରୁ ସତୀଦେବୀ ତାଙ୍କ ଶରୀରକୁ ତ୍ୟାଗ କଲେ।
ସେ ସମୟରେ ତାଙ୍କର 16 କନ୍ୟା ଥିଲା। ସେତେବେଳେ ମଧ୍ୟ ତାଙ୍କର କେବଳ କନ୍ୟା ଥିଲେ, ପୁତ୍ର ନଥିଲେ। 16 କନ୍ୟାଙ୍କୁ ସେ କାହାକୁ କାହାକୁ ସବୁ ବିବାହ ଦେଇଥିଲେ। ଗୋଟିଏ କନ୍ୟାଙ୍କୁ ଦେଇଥିଲେ ତାଙ୍କର ସବୁଠୁ କନିଷ୍ଠ କନ୍ୟା, ସେ ହେଉଛନ୍ତି ସତୀ। ତାଙ୍କୁ ବିବାହ ଦେଇଥିଲେ ଶିବଜୀଙ୍କୁ, କିନ୍ତୁ ଶିବଜୀଙ୍କ ପ୍ରତି ସେ ଅପରାଧ କରିଥିବା ହେତୁ ସତୀଦେବୀ ନିଜ ଶରୀରକୁ ଆତ୍ମଦାହ କରିଦେଲେ। ତେଣୁ ତାଙ୍କର ଅଭିଶାପ ଫଳରେ ଏଇ ଯେତେବେଳେ ମୃତ୍ୟୁବରଣ କଲେ ଦକ୍ଷ, ସେତେବେଳେ ସେ ପୁଣି ପ୍ରଚେତାଙ୍କର ପୁତ୍ର ହୋଇକରି ଆସିଲେ, ଏ ଚାକ୍ଷୁଷ ମନ୍ଦିରରେ ଆସିଲେ। ତେଣୁ ସେ ଦକ୍ଷ ପୁଣି ଦକ୍ଷ ହିସାବରେ ଦକ୍ଷ ପୁତ୍ର ସବୁ ସନ୍ତାନ ଜାତ କଲେ। ପ୍ରଥମେ 10,000 ପୁତ୍ର ସନ୍ତାନ ଜାତ କରିଥିଲେ, ତାପରେ 1,000 ପୁତ୍ର ସନ୍ତାନ ଜାତ କରିଥିଲେ। ଏ ସମସ୍ତଙ୍କୁ ପଠାଇଥିଲେ, ତୁମେ ମଧ୍ୟ ପ୍ରଜା ଉତ୍ପନ୍ନ କର। କିନ୍ତୁ ସେମାନେ ଯେତେବେଳେ ତପସ୍ୟା କରୁଥିଲେ, ନାରଦ ମୁନି ତାଙ୍କୁ ସନ୍ୟାସ କରିଦେଲେ, ତେଣୁ ସେ ଆଉ ଗୃହସ୍ଥ ଆଶ୍ରମକୁ ଆସିଲେ ନାହିଁ। ତେଣୁ ବହୁତ ମନ ଦୁଃଖରେ ଥିଲାବେଳେ ତାଙ୍କ ବ୍ରହ୍ମା କହିଲେ, ଏ ଦକ୍ଷ ତୁମେ ଚିନ୍ତା କର ନା, ନାରଦର କାର୍ଯ୍ୟ ହେଉଛି ସମସ୍ତଙ୍କୁ ସନ୍ୟାସ କରିବ, ତୁମର କାର୍ଯ୍ୟ ହେଉଛି ତୁମେ ସମସ୍ତଙ୍କୁ ଗୃହସ୍ଥ କରିବ। ତେଣୁ ଏ ଯେ ବୈଦିକ ଧର୍ମ ଏଇସବୁ ସବୁ ରହିଛି, ବହୁତ କଥା ରହିଛି ଆ ଭିତରେ, ଯେ ବର୍ଣ୍ଣ ଏବଂ ଆଶ୍ରମ ରହିଛି, ଗୃହସ୍ଥ ଆଶ୍ରମ ରହିଛି। ଏଇଟା ହେଉଛି ପ୍ରବୃତ୍ତି ମାର୍ଗରେ ଯେଉଁମାନେ ଯିବେ ତାଙ୍କ ପାଇଁ ଗୃହସ୍ଥ ଆଶ୍ରମ ରହିଛି, କିନ୍ତୁ ଯେଉଁମାନେ ନିବୃତ୍ତି ମାର୍ଗରେ ରହିବା ପାଇଁ ଚାହିଁବେ, ପ୍ରବୃତ୍ତିରେ ଏସା ଭୂତାନାମ ନିବୃତ୍ତି ସ୍ତୁ ମହାଫଳା, ପ୍ରବୃତ୍ତି ସମସ୍ତଙ୍କର ରହିଛି, ପ୍ରବୃତ୍ତି ରହିଛି, ପ୍ରବୃତ୍ତି ମାର୍ଗରେ ରହିବା ପାଇଁ ସମସ୍ତଙ୍କର ପ୍ରବୃତ୍ତି ରହିଛି। କିନ୍ତୁ ଯେଉଁମାନେ ନିବୃତ୍ତି ମାର୍ଗକୁ ଆସିବେ ସେମାନେ ଅଧିକ ଫଳ ପ୍ରାପ୍ତ ହେବେ, ନିବୃତ୍ତି ସ୍ତୁ ମହାଫଳା। ତେଣୁ ବୈଦିକ ସଭ୍ୟତାରେ ଆମର ଯେଉଁମାନେ ଗୃହସ୍ଥ ଆଶ୍ରମକୁ ଆସିବେ, ବ୍ରହ୍ମଚାରୀ ଯେଉଁମାନେ ରହିବେ ସେମାନେ ଗୁରୁକୁଳକୁ ଯିବେ, ଶିକ୍ଷା ଗ୍ରହଣ କରିବେ, ବେଦ ଇତ୍ୟାଦି ଅଧ୍ୟୟନ କରିବେ, ଭଗବାନଙ୍କ ବିଷୟରେ ଜାଣିବେ, ଏବଂ ତାପରେ ଯେଉଁମାନେ ନିବୃତ୍ତି ମାର୍ଗରେ ରହିବା ପାଇଁ ଚାହିଁବେ ଗୁରୁଦେବ ତାଙ୍କୁ ନିବୃତ୍ତି ମାର୍ଗରେ ପ୍ରବର୍ତ୍ତ କରିବେ। ଯେଉଁମାନେ ପ୍ରବୃତ୍ତି ମାର୍ଗରେ ରହିବା ପାଇଁ ଚାହୁଁଛନ୍ତି ତାଙ୍କର ରହିଛି ତାଙ୍କର ସ୍ୱଭାବ ଦେଖି ତାଙ୍କୁ ସେ ଗୃହସ୍ଥ ଆଶ୍ରମ ପ୍ରବୃତ୍ତ କରାଇବେ। ତେଣୁ ବୈଦିକ ସଭ୍ୟତାରେ ଆମର ରହିଛି ଜଣେ ଏକାଧିକ କନ୍ୟା ଏକାଧିକ ସ୍ତ୍ରୀ ଗ୍ରହଣ କରିବ, କିନ୍ତୁ ସ୍ତ୍ରୀକୁ ଅବିବାହିତ ରହିବା ପାଇଁ କୁହାଯାଇ ନାହିଁ। କାରଣ ବୈଦିକ ସଭ୍ୟତାରେ ଜଣେ ନିବୃତ୍ତି ମାର୍ଗକୁ ଯିବା ପାଇଁ ପ୍ରୋତ୍ସାହନ ପ୍ରାପ୍ତ ହେବେ। ନିବୃତ୍ତି ମାର୍ଗରେ ଯଦି ରହିପାରିବେ ତାହେଲେ ଭଲ, ଯଦି ନ ରହିପାରିବେ ତାହେଲେ ପ୍ରବୃତ୍ତି ମାର୍ଗକୁ ଆସିବେ, ଗୃହସ୍ଥ ଆଶ୍ରମ ଗ୍ରହଣ କରିବେ। ତେଣୁକରି ସେ କନ୍ୟା ଜଣେ ସ୍ତ୍ରୀକୁ ଗ୍ରହଣ କରିବେ। ତେଣୁ ଯଦି ସବୁ ପୁରୁଷମାନଙ୍କ ପାଇଁ ସ୍ତ୍ରୀ ଗ୍ରହଣ କରିବା ପାଇଁ କୁହାଯାଉ ନାହିଁ ବେଦରେ, ଯିଏ ଚାହିଁବ ସେ ସନ୍ୟାସ ରହିପାରିବ, ତାହେଲେ ସ୍ତ୍ରୀମାନେ କ'ଣ ସନ୍ନ୍ୟାସ ନେବେ ହେବେ କି? ନା ନା, ସ୍ତ୍ରୀମାନେ ସନ୍ନ୍ୟାସିନୀ ରହିବା ପାଇଁ କୁହାଯାଇ ନାହିଁ ବୈଦିକ ସଭ୍ୟତାରେ। ତେଣୁ ଆମର ଯେଉଁ ତଥାଗତ ବର୍ତ୍ତମାନ କେତେଜଣ ସନ୍ନ୍ୟାସିନୀ ସବୁ ଶିକ୍ଷା ଦେଉଛନ୍ତି, ଗୁରୁ ହିସାବରେ ଗୁରୁମା ହିସାବରେ ଶିକ୍ଷା ଦେଉଛନ୍ତି, ଏଇଟା ବୈଦିକ ସଭ୍ୟତା ନୁହଁ। ବୈଦିକ ସଭ୍ୟତାରେ ସ୍ତ୍ରୀମାନଙ୍କୁ ଅବିବାହିତ ରହିବା ପାଇଁ କୁହାଯାଇ ନାହିଁ, ସ୍ତ୍ରୀମାନେ ଗୃହସ୍ଥ ଆଶ୍ରମ ଆସିବେ, ସେମାନେ ସ୍ୱାମୀ ଗ୍ରହଣ କରିବେ, ସ୍ତ୍ରୀମାନଙ୍କୁ ସନ୍ନ୍ୟାସ ନେବା ପାଇଁ କୁହାଯାଇ ନାହିଁ, ସନ୍ନ୍ୟାସ ସେମାନେ ଗୃହସ୍ଥ ଧର୍ମ ପ୍ରତି ଗ୍ରହଣ କରିବେ। ତେଣୁକରି ଯଦି ଦରକାର ହୁଏ ଜଣେ ପୁରୁଷ ଏକାଧିକ ସ୍ତ୍ରୀ ଗ୍ରହଣ କରିପାରିବ, ନୁହଁ ଯେ କେବଳ ମୁସଲମାନ ଧର୍ମରେ ଅଛି ସେମାନେ ବହୁତ ସ୍ତ୍ରୀ ଗ୍ରହଣ କରିବେ, ବୈଦିକ ଆମର ବୈଦିକ ସଭ୍ୟତାରେ ନାହିଁ, ତା ନୁହଁ। ବୈଦିକ ସଭ୍ୟତାରେ ରହିଛି ଜଣେ ଏକାଧିକ ପତ୍ନୀ ଗ୍ରହଣ କରିପାରିବ, ଆମର ବହୁତ ଦୃଷ୍ଟାନ୍ତ ରହିଛି। ରାଜା ଥିଲେ ଜଣେ, ଯିଏକି ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତାଙ୍କର କୋଟିଏ ରାଣୀ ଥିଲେ, ଚିତ୍ରକେତୁ, ରାଜା ଚିତ୍ରକେତୁ, ତାଙ୍କର କୋଟିଏ ରାଣୀ ଥିଲେ, ଗୋଟିଏ କୋଟି ରାଣୀ ଆମେ ଚିନ୍ତା କରିପାରିବା ନାହିଁ, ଏତେ ରାଣୀ ସେ ରଖିଥିଲେ। ଭଗବାନ 16,108 ରାଣୀ ଗ୍ରହଣ କରିଥିଲେ। ଏଇ କଥାଟି ମୁଁ ଯେତେବେଳେ କହିଥିଲି କାନାଡ଼ାରେ ଗୋଟେ ଜଗନ୍ନାଥ ମନ୍ଦିରରେ, ସେଠି ଜଣେ ସ୍ତ୍ରୀ ଲୋକ ଥିଲେ, ସେ ଏଇଟାକୁ ବିଶ୍ୱାସ କରିପାରିଲେ ନାହିଁ। ସେ କହିଲେ ମହାଭାରତରେ କେଉଁଠି ତ ବର୍ଣ୍ଣନା ନାହିଁ କୃଷ୍ଣ ଏମିତି 16,108 ଗ୍ରହଣ କରିଥିଲେ ବୋଲି ସ୍ତ୍ରୀ। ତେଣୁ ଏଇଭଳି ଭାବରେ ବୈଦିକ ଦୃଷ୍ଟାନ୍ତ ବହୁତ ରହିଛି, ଜଣେ ଅନେକ ସ୍ତ୍ରୀ ଗ୍ରହଣ କରିବେ, କିନ୍ତୁ ସ୍ତ୍ରୀମାନେ ଅବିବାହିତ ରହିବା ପାଇଁ କୁହାଯାଇ ନାହିଁ ବୈଦିକ ସଭ୍ୟତାରେ। ତେଣୁ ବ୍ରହ୍ମା କହିଲେ, ଦକ୍ଷ ତୁମେ ଚିନ୍ତା କର ନା, ତୁମେ ସିନା ପୁଅ ଜାତ କରାଉଛ ବୋଲି, ପୁତ୍ର ସନ୍ତାନ ଜାତ କରାଉଛ ବୋଲି, ନାରଦ ସେ ବ୍ରହ୍ମଚାରୀ, ସେ ସମସ୍ତଙ୍କୁ କହିବେ ବ୍ରହ୍ମଚାରୀ ରୁହନ୍ତୁ ବୋଲି, ତାଙ୍କର ଧର୍ମ ହେଉଛି ସେଇଟା, ସେ ଭଗବାନ କଥା ପ୍ରଚାର କରିବେ, ସମସ୍ତଙ୍କୁ ବ୍ରହ୍ମଚାରୀ ରହିବା ପାଇଁ କହିବେ। କିନ୍ତୁ ଯଦି ତୁମେ କନ୍ୟା ସୃଷ୍ଟି କରିବ ତାହେଲେ ଆଉ ସେ କହିବେ କି ତାଙ୍କୁ ତୁମେ ବ୍ରହ୍ମଚାରିଣୀ ହୁଅ ବୋଲି ନା, କାରଣ ଏ ବୈଦିକ ସଭ୍ୟତାରେ ନାହିଁ, ତେଣୁ ତୁମେ କନ୍ୟା ସୃଷ୍ଟି କର। ତେଣୁ ଦକ୍ଷ 60 କନ୍ୟା ଉତ୍ପନ୍ନ କଲେ, 60 କନ୍ୟା ଉତ୍ପନ୍ନ କଲେ। ତାଙ୍କ ଭିତରୁ 27 ଜଣଙ୍କୁ ବିବାହ ଦେଲେ ଚନ୍ଦ୍ରଦେବ ସୋମଦେବଙ୍କୁ, ଏଭଳି ଭାବରେ ଏ 13 ଜଣଙ୍କୁ ବିବାହ ଦେଲେ କଶ୍ୟପ ମୁନି ପ୍ରଧାନ ବିବାହ ଦେଲେ। ତେଣୁ ଏଠି ସେ କଥା କହୁଛନ୍ତି, ଦିଦି କହୁଛନ୍ତି, ପୁରା ପିତା ନୁ ଭଗବାନ ଦକ୍ଷ ଦୁଇତୃ ବତ୍ସଳ, ଦୁଇତୃ କନ୍ୟା ତାଙ୍କର ପୁତ୍ରମାନେ ସବୁ ପଳାଇଗଲେ, ତେଣୁ କନ୍ୟାଙ୍କ ସହିତ ସେ ରହିଲେ, କନ୍ୟାଙ୍କ ପ୍ରତି ବହୁତ ସ୍ନେହ ଆସିଲା। ପୂର୍ବ ଜନ୍ମରେ ମଧ୍ୟ ସେ 16 କନ୍ୟା ଜାତ କରିଥିଲେ, ତେଣୁ ଦୁଇତୃ ବତ୍ସଳ କନ୍ୟାଙ୍କୁ ସେ ବହୁତ ଭଲ ପାଉଥିଲେ। ତେଣୁ ଏଠି କହୁଛନ୍ତି ଦିଦି ତାଙ୍କର ସ୍ୱାମୀଙ୍କୁ, ଯିଏକି ସମାଧିସ୍ଥ ଅବସ୍ଥାରେ ଅଛନ୍ତି, ତାଙ୍କର ସମାଧି ଭଗ୍ନ ହେଉନାହିଁ, ସେଥିପାଇଁ ଏସବୁ ବିଭିନ୍ନ କଥା କହୁଛନ୍ତି। ବର୍ତ୍ତମାନ ଦିଦି କହୁଛନ୍ତି, ହେ ସ୍ୱାମୀ ପୁରା ପିତା ନୁ ଭଗବାନ, ଅତୀତରେ ମୋର ପିତା ଯିଏକି ବହୁତ ଶକ୍ତିଶାଳୀ ଦକ୍ଷ ଦୁଇତୃ ବତ୍ସଳ, ଇଏ ଆମକୁ ବହୁତ ଭଲ ପାଉଥିଲେ, ସେ ଆମକୁ କମ୍ ପ୍ରଣୀତ ବରଂ ବତ୍ସା ଏଇଭଳି ଭାବରେ କହିଥିଲେ। ଆମେ ବିବାହ ପୂର୍ବରୁ ଆମକୁ ସେ ପଚାରିଥିଲେ, ଏ ବତ୍ସା ଏ କନ୍ୟାମାନେ, ମୋର ପ୍ରିୟ କନ୍ୟାମାନେ, ତୁମେ କାହାକୁ ତୁମ ସ୍ୱାମୀ ରୂପରେ ବଢ଼ିବା ପାଇଁ ଚାହୁଁଛ, ବରଣ କରିବା ପାଇଁ ଚାହୁଁଛ, କମ୍ ବୃଣିତ ବରଂ ବତ୍ସା ଇତି ଅପୃଚ୍ଛତ ନ ପୃଥକ 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 ଭାବେ ପଚାରିଥିଲେ, ସମସ୍ତଙ୍କୁ ଏକ ସାଙ୍ଗରେ ବସିକି ପଚାରିନଥିଲେ, 60 ଜଣ କନ୍ୟାକୁ ବସିକି ଏକାଥରେ ପଚାରିନଥିଲେ, ପୃଥକ ପୃଥକ ପଚାରିଥିଲେ, କ'ଣ କାହାକୁ ତୁମେ ଚାହୁଁଛ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଆମର ବୈଦିକ ସଭ୍ୟତାରେ କନ୍ୟାମାନଙ୍କୁ ପତି ନିର୍ବାଚନ କରିବା ପାଇଁ ତାଙ୍କର ସ୍ୱାଧୀନତା ଥିଲା, ସେମାନେ ପତି ନିର୍ବାଚନ କରିବେ, ପତି ତାଙ୍କର କିଏ ହେବେ ସେଇଟାକୁ ସେ ବାଛିବେ। ସେଥିପାଇଁ ଆମର ବୈଦିକ ବିଶେଷ ଭାବରେ କ୍ଷେତ୍ରୀୟ ସମାଜରେ ତାଙ୍କର ରହିଛି ସ୍ୱୟମ୍ବର ରହିଛି, ସ୍ୱୟମ୍ବର ଯେତେବେଳେ କରାଯାଏ ସେତେବେଳେ ସମସ୍ତ ବିବାହିତ ବିବାହ କରିବା ପାଇଁ ଯୋଗ୍ୟ ଯୁବକମାନେ ଆସନ୍ତି, ତେଣୁ ସେ କନ୍ୟା ଜଣଙ୍କ ତାଙ୍କର ପତିକୁ ନିର୍ବାଚନ କରନ୍ତି, ପ୍ରକୃତରେ ତାଙ୍କର ପତି କିଏ, ସ୍ୱଭାବ ଅନୁସାରେ ଜଣେ ତାଙ୍କର ସ୍ତ୍ରୀ ଜଣେ ତାଙ୍କର ସ୍ୱାମୀଙ୍କୁ ଗ୍ରହଣ କରିବେ, ତାଙ୍କର ସ୍ୱଭାବ ଅନୁସାରେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏ ଯେଉଁ ବିଭିନ୍ନ ପ୍ରକାର ବର୍ଣ୍ଣ ରହିଛି ତାଙ୍କର ସ୍ୱଭାବ ଅନୁସାରେ ସେମାନେ ସବୁ ରହିଛି, କର୍ମ ସବୁ ରହିଛି, ଗୁଣକର୍ମ ଅନୁସାରେ ତାଙ୍କର ସ୍ୱଭାବ ରହିଛି, ତେଣୁ ସେମାନେ ତାଙ୍କର ସ୍ୱଭାବ ଅନୁସାରେ ଜଣେ ଉପଯୁକ୍ତ ପତିଙ୍କୁ ସେ ଗ୍ରହଣ କରିବେ, ବିଭିନ୍ନ ପ୍ରକାର ନିୟମ ସବୁ ରହିଛି, ସେଇ ନିୟମ ଅନୁସାରେ ଜଣେ ପତି ଗ୍ରହଣ କରିବେ। ତେଣୁ ଏ ଯେଉଁ ସ୍ୱୟମ୍ବର ରହିଛି, ସ୍ୱୟମ୍ବର ଦ୍ୱାରା ଜଣେ ନିର୍ବାଚନ କରିବେ ପ୍ରକୃତରେ କିଏ ତାଙ୍କର ପତି ହେବେ। ଯେତେବେଳେ ସମୁଦ୍ର ମନ୍ଥନରେ ଲକ୍ଷ୍ମୀଦେବୀ ଆସିଲେ, ସମୁଦ୍ର ମନ୍ଥନରୁ ବାହାରିଲେ, ସେ ସମୁଦ୍ରରୁ ଲକ୍ଷ୍ମୀଦେବୀ ଏତେ ସୌନ୍ଦର୍ଯ୍ୟ ତାଙ୍କର ରହିଛି, ତେଣୁ ଏ ସୌନ୍ଦର୍ଯ୍ୟ ଦେଖି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଗଲେ, ଅସୁରମାନେ ଦେବତାମାନେ ସମସ୍ତେ ଆକର୍ଷିତ ହୋଇଗଲେ। ତେଣୁ ଲକ୍ଷ୍ମୀଦେବୀଙ୍କର ପାଇଁ ସ୍ୱୟମ୍ବର ବ୍ୟବସ୍ଥା କରାଗଲା, ଇନ୍ଦ୍ରଦେବ ଗୋଟିଏ ବହୁତ ସୁନ୍ଦର ଆସନ ଆଣିଲେ, ସୁନ୍ଦର ଆସନ ଆଣି ଦେଲେ ତାଙ୍କୁ, ଲକ୍ଷ୍ମୀଦେବୀ ସେଥିରେ ଆରୁଢ଼ା ହେଲେ, ସେ ଆସନରେ ଆରୁଢ଼ା ହୋଇ ତାଙ୍କର ସବୁ ଅଭିଷେକ ହେଲା, ଅଭିଷେକ ହେଲା ପରେ ତାଙ୍କୁ ସବୁ ବସ୍ତ୍ର ଇତ୍ୟାଦି ସବୁ ବିଭୂଷିତ ହେଲା ପରେ ସେ ବର୍ଣ୍ଣମାଳା ଧରି ଚାଲିଲେ, କିଏ ତାଙ୍କର ସ୍ୱାମୀ ହେବେ। ତେଣୁ ଲକ୍ଷ୍ମୀଦେବୀ କହୁଛନ୍ତି ତାଙ୍କର ପ୍ରକୃତ ସ୍ୱାମୀ କିଏ ହେବେ, ଲକ୍ଷ୍ମୀଦେବୀ ସେ କହୁଛନ୍ତି, ନୂନଂ ତପୋଜସ୍ୟ ନ ମନୋର୍ନିର୍ଜୟା ଜ୍ଞାନଂ କ୍ୱଚିତାଚନ ସଂଗବର୍ଜିତ କଶ୍ଚିନ୍ମାନ କାମ ନିର୍ଜୟା ସଈଶ୍ୱର କିଂ ପରତୋପାଶ୍ରୟ। ତିନୋଟି ଶ୍ଳୋକରେ ସେ ତାଙ୍କର ପତିକୁ ବରଣ କରୁଛନ୍ତି, ଏ ଆଦର୍ଶ ପ୍ରସ୍ତୁତ କରୁଛନ୍ତି, ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀକୁ ବରଣ କରିବେ ଏଇଭଳି ଭାବରେ ବରଣ କରିବେ। ସେ କହୁଛନ୍ତି ନୂନଂ ତପୋଜସ୍ୟନ ମନୋ ନିର୍ଜୟ, ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ତିନି କାଳକୁ ସେ ଦେଖିକରି ଚିନ୍ତା କରୁଛନ୍ତି ଲକ୍ଷ୍ମୀଦେବୀ, ବରଣମାଳା ଧରି ଯାଉଛନ୍ତି, ବିଭିନ୍ନ ମନୁଷ୍ୟମାନେ ଅଛନ୍ତି, ଗନ୍ଧର୍ବମାନେ ଅଛନ୍ତି, ଅପ୍ସରାମାନେ ଅଛନ୍ତି, ଦେବତାମାନେ ଅଛନ୍ତି, ଗନ୍ଧର୍ବମାନେ ଅଛନ୍ତି, ଅସୁରମାନେ ଅଛନ୍ତି, ଦୈତ୍ୟମାନେ ଅଛନ୍ତି, ରାକ୍ଷସ ଯକ୍ଷମାନେ ଅଛନ୍ତି, ଏଇଭଳି ଭାବରେ ସମସ୍ତଙ୍କୁ ସେ ଦେଖି ଦେଖି ଯାଉଛନ୍ତି, ଚିନ୍ତା କରୁଛନ୍ତି ପ୍ରକୃତ ତାଙ୍କର କିଏ ଉପଯୁକ୍ତ ପତି ବରଣ କରୁଛନ୍ତି। ସେ କହୁଛନ୍ତି ନୂନଂ ତପୋଜସ୍ୟ ନ ମନୋ ନିର୍ଜୟ, ଦୁର୍ବାସାଙ୍କ କଥା ମନେ ପଡ଼ୁଛି, ଦୁର୍ବାସା ବହୁତ ତାଙ୍କର ଯୋଗସ୍ଥିତି ରହିଛି, କିନ୍ତୁ ଏତେ ଯୋଗସ୍ଥିତି ଥିଲେ ମଧ୍ୟ ମନୁ ନିର୍ଜୟ କ୍ରୋଧକୁ ବଶଭୂତ କରିପାରୁନାହାନ୍ତି। ଅମ୍ବରୀଶ ମହାରାଜ ଟିକେ ପାଣି ଟିକେ ପିଇଦେଲେ ଯେ କ୍ରୋଧ ତାଙ୍କର ଆସିଗଲା, ଜର୍ଜରିତ ହେଇକରି କ୍ରୋଧରେ ତାଙ୍କୁ ହତ୍ୟା କରିବା ପାଇଁ ଜଟା ଛିଣ୍ଡି ଫିଙ୍ଗିଦେଲେ, କୃତ୍ୟ ନାମକ ରାକ୍ଷସ ତିଆରି କରିଦେଲେ। ଏତେ କ୍ରୋଧ ରହିଛି, ଏତେ ତପସ୍ୟାରେ ଦୁର୍ଭାଷା, ସେ ଦୁର୍ବ ଦୁବଘାସ ଖାଇକରି ସେ ଜୀବନ ଧାରଣ କରନ୍ତି ଦୁର୍ଭାଷା, ଏତେ ତପସ୍ୟା ରହିଛି, କିନ୍ତୁ କ'ଣ ହେବ? ମନୁ ନିର୍ଦ୍ଦୟ କ୍ରୋଧକୁ ଜୟ କରିପାରୁନାହାନ୍ତି। ଅମ୍ବରୀଶ ମହାରାଜ ଟିକେ ଇଏ ପାଇଦେଲେ ତାଙ୍କୁ ଅତିଥି ହିସାବରେ ଡାକି ସେ ଦ୍ୱାଦଶ ପାରଣା କରିବା ପାଇଁ କହୁଛନ୍ତି, ଜଳଟା ଖାଦ୍ୟରେ ଯିବ, ଖାଦ୍ୟରେ ମଧ୍ୟ ଯିବ ନାହିଁ ଜଳଟା, ତେଣୁ ସେ ଜଳରେ ପାନ କଲେ ଦ୍ୱାଦଶ ବ୍ରତ ରକ୍ଷା କରିବା ପାଇଁ, କିନ୍ତୁ ତଥାପି ତାଙ୍କର କ୍ରୋଧ ଆସିଗଲା, ସେ ତାଙ୍କ କ୍ରୋଧକୁ ସମ୍ବରଣ କରିପାରିଲେ ନାହିଁ, ତାଙ୍କୁ ହତ୍ୟା କରିବା ପାଇଁ ଆଗେଇ ଆସିଲେ, ନିଜ ଜଟା ଛିଣ୍ଡେଇ ତାକୁ ଗୋଟେ କୃତ୍ୟା ନାମକ ରାକ୍ଷସ ତିଆରି କରି ଫିଙ୍ଗିଦେଲେ ତାଙ୍କୁ ହତ୍ୟା କରିବା ପାଇଁ। ଯାହା ହେଉ, ସେ ସବୁ ଆଗତ ନବସ୍କନ୍ଧ ବର୍ଣ୍ଣନା କରିଛି ସେ ପ୍ରସଙ୍ଗ। ତେଣୁ ଲକ୍ଷ୍ମୀଦେବୀ ଚିନ୍ତା କରୁଛନ୍ତି, ଏଭଳି ତପସ୍ୱୀ ବ୍ୟକ୍ତିକୁ ବରଣ କରି କ'ଣ ଲାଭ? ସେ ତ ନିଜ କ୍ରୋଧକୁ ଜୟ କରିପାରୁନାହାନ୍ତି। ସେଭଳି ଭାବରେ ଯମଦଗ୍ନୀ ବହୁତ ବଡ଼ ତପସ୍ୱୀ, କିନ୍ତୁ ତାଙ୍କର ପତ୍ନୀ ରେଣୁକା ଯେତେବେଳେ ସେ ଯାଇଛନ୍ତି ଜଳକୁ ଯାଇଛନ୍ତି ଜଳ ନଦୀକୁ ଯାଇଛନ୍ତି ଜଳ ଆଣିବା ପାଇଁ, ସେ ଗୋଟେ ଗନ୍ଧର୍ବର ଯେଉଁ ରହିଛି, ଗନ୍ଧର୍ବମାନେ ତାଙ୍କର ଅପ୍ସରାଙ୍କ ସହିତ ଯେତେବେଳେ ଜଳକିଳି କରୁଥିଲେ, ସେ ଗନ୍ଧର୍ବର ସୌନ୍ଦର୍ଯ୍ୟ ଦେଖି ବିମୋହିତ ହୋଇଗଲେ, ଟିକେ ଡେରି ହୋଇଗଲା ଆସିବା ପାଇଁ, ପାଣି ଆଣିକି ଆସିଲାବେଳକୁ ଟିକେ ଡେରି ହୋଇଗଲା, ସେତିକିରେ ଜମଦଗ୍ନି କ୍ରୋଧ ପ୍ରକାଶ କରିଦେଲେ, କହିଦେଲେ ତାଙ୍କର ପୁତ୍ରମାନଙ୍କୁ, ତୁମେ ମାଆଙ୍କୁ ହତ୍ୟା କର। ପରଶୁରାମଙ୍କ ଭାଇମାନଙ୍କୁ ପ୍ରଥମେ କହିଲେ, ଭାଇମାନେ କିଏ ହତ୍ୟା, କିଏ ମାଆଙ୍କୁ ହତ୍ୟା କରିବ? ଜମଦଗ୍ନିଙ୍କର କ୍ରୋଧ ଆହୁରି ବଡ଼ ବଡ଼ିକା ଗଲା, ତେଣୁ ସେ ପରଶୁରାମଙ୍କୁ ଯେତେବେଳେ କହିଲେ, ପରଶୁରାମ ନା ପିତାଜୀ, ନା ତୁମ ମାଆଙ୍କୁ ହତ୍ୟା କର, ଏବଂ ମାଆଙ୍କୁ ହତ୍ୟା କଲା ପରେ ତୁମ ଭାଇମାନଙ୍କୁ ହତ୍ୟା କର, ସେମାନେ ମୋର ଆଦେଶ ଅପମାନ କଲେନି କଲେ। ତେଣୁ ସାଙ୍ଗେ ସାଙ୍ଗେ ପରଶୁରାମ ପରଶୁ ଉଠେଇ ତାଙ୍କ ମାଆଙ୍କୁ ହତ୍ୟା କରିଦେଲେ ଏବଂ ଭାଇମାନଙ୍କୁ ମଧ୍ୟ ହତ୍ୟା କରିଦେଲେ। କାରଣ ସେ ଜାଣିଥିଲେ ତାଙ୍କର ପିତାଙ୍କର ଶକ୍ତି ରହିଛି, ଜାଣିଥିଲେ। ତେଣୁ ଜମଦଗ୍ନି ବହୁତ ଖୁସି ହେଇ ପଚାରିଲେ, ପରଶୁରାମ ନା ପିତାଜୀ, ତୁମେ ମୋର ଆଜ୍ଞାକୁ ଅବିଚାରରେ ଗ୍ରହଣ କଲ, ତେଣୁ ମୁଁ ତୁମ ଉପରେ ସନ୍ତୁଷ୍ଟ, ତୁମେ କ'ଣ ବର ଚାହୁଁଛ? ନା ପ୍ରଭୁ ପିତାଜୀ, ଆପଣ ଯଦି ଚାହୁଁଛନ୍ତି ମୋତେ ବର ଦେବା ପାଇଁ, ତାହେଲେ ଏହି ବର ଦିଅନ୍ତୁ। ନା କ'ଣ? ନା ମୁଁ ଯେଉଁ ମାଆଙ୍କୁ ମାରିଲି, ମୋର ଭାଇମାନଙ୍କୁ ମାରିଲି, ସେମାନେ ପୁଣି ଜୀବନ ପାଇଯାଆନ୍ତୁ। ନା ତଥା ଜୀବନ ପାଇଗଲେ, ନା ଆଉ ଗୋଟେ ବର ଅଛି? ନା କ'ଣ? ନା ମୁଁ ଯେଉଁ ଏମାନଙ୍କୁ ମାରିଲି, ସେମାନେ ଯଦି ମନେ ରଖିବେନି, ସେମାନେ ଯଦି ମନେ ରଖିବେନି ମୁଁ ତାଙ୍କୁ ମାରିଥିଲି ବୋଲି, ତଥା ତେଣୁ ଏଇଭଳି ଭାବରେ ଜମଦଗ୍ନୀ, ଯିଏକି ଏଇଭଳି ଭାବରେ ନିଜ କ୍ରୋଧକୁ ସମ୍ବରଣ କରିପାରିନଥିଲେ, ଏହିଭଳି ଭାବରେ ବର୍ତ୍ତମାନ ଲକ୍ଷ୍ମୀଦେବୀ ଚିନ୍ତା କରୁଛନ୍ତି, ନୁନ ତପସ୍ୟା ନ ମନୁ ନିର୍ଯ୍ୟ, ବହୁତ ତପସ୍ୟା ଥିଲେ କ'ଣ ହେବ? କାମକୁ ଯଦି ଜୟ କରିପାରୁନାହାନ୍ତି, କ୍ରୋଧକୁ ଯଦି ଜୟ କରିପାରୁନାହାନ୍ତି, ତାହେଲେ ସେ ତପସ୍ୟାର ମୂଲ୍ୟ କ'ଣ? ତେଣୁ ସେହିଭଳି ଭାବରେ ଶିବଜୀ ଯେତେବେଳେ ତାଙ୍କର ପତ୍ନୀ ସତୀଦେବୀ ଆତ୍ମଦାହ କଲେ, ସେ ସମୟରେ ସେ ଧ୍ୟାନସ୍ଥ ହୋଇଥିଲେ, ସେ ଆଉ ବିବାହ କରିବା ପାଇଁ ଚାହୁଁନଥିଲେ, ଧ୍ୟାନସ୍ଥ ଭଗବାନଙ୍କ ଧ୍ୟାନରେ ମଗ୍ନ ରହିଥିଲେ। ଏଇ ନାମ ବ୍ରହ୍ମାଜ ପେ ଚତୁର୍ମୁଖେ ରେ, ଏଇ ନାମ ବ୍ରହ୍ମାଜ ପେ ଚତୁର୍ମୁଖେ ରେ, ଏଇ ନାମ ଶିବ ଜପେ ପଞ୍ଚମୁଖେ ରେ, ଏଇ ନାମ ଶିବ ଜପେ ପଞ୍ଚମୁଖେ ରେ, ମଧୁରେଇ ହରି ନାମ ମଧୁରେଇ ହରି ନାମ ମଧୁରେଇ ହରି ନାମ ମଧୁରେଇ ହରି ନାମ, ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରେ ରେ, ଏଇ ନାମ ନାରଦ ଜପେ ବୀଣା ଯନ୍ତ୍ରେ ରେ, ମଧୁରେଇ ହରି ନାମ ମଧୁରେଇ ହରି ନାମ ମଧୁରେଇ ହରି ନାମ ଏଇ ହରି ନାମ, ଏଇ ନାମ ଜପତେ ଜପତେ ବ୍ରଜ ଚଲ ରେ, ଏଇ ନାମ ଜପତେ ଜପତେ ଭକ୍ତି ବିନୋଦ ବୋଲେ ରେ, ଭକ୍ତି ବିନୋଦ ବୋଲେ ରେ, ଭକ୍ତି ବିନୋଦ ବୋଲେ ରେ, ଭକ୍ତି ବିନୋଦ ରେ, ଏଇ ନାମ ଜପତେ ଜପତେ ବ୍ରଜ ଚଲ ରେ, ତେଣୁ ଶିବଜୀ ତାଙ୍କର ପଞ୍ଚମୁଖରେ, ଆମେ ତ ଗୋଟିଏ ମୁଖରେ ଭଗବାନଙ୍କର ଗୁଣଗାନ କରିବା ପାଇଁ ସମୟ ହେଉନି, କିନ୍ତୁ ସେ ପଞ୍ଚମୁଖରେ ଭଗବାନଙ୍କର ନାମ ରାମ ନାମ ଜପ କରୁଛନ୍ତି, ଧ୍ୟାନରେ ରହିଯାଇଛନ୍ତି। ତେଣୁ ସତୀଦେବୀ ଯେତେବେଳେ ଆତ୍ମଦାହ କଲେ ତାପରେ ସେ ପର୍ବତଙ୍କର ପୁତ୍ରୀ ହୋଇକି ଆସିଲେ, ହିମାଳୟଙ୍କ ପୁତ୍ରୀ ହୋଇକି ଆସିଲେ, ପାର୍ବତୀ ତାଙ୍କ ନାଁ ହେଲା। ତେଣୁ ଜଣେ ଦେବତାମାନେ ଅସୁରମାନଙ୍କ ସହିତ ଯୁଦ୍ଧରେ ପରାଜିତ ହୋଇଯାଉଛନ୍ତି, କାହିଁକି ନା ଜଣେ ଯଦି ଏଇ ପାର୍ବତୀଙ୍କର ପୁତ୍ର ସନ୍ତାନ ଯାହାତ ନ ହେବେ, କାର୍ତ୍ତିକ ଯଦି ନ ଆସିବେ, ତାହେଲେ ସେ ଅସୁରମାନଙ୍କୁ ଜିତିପାରିବେ ନାହିଁ। ତେଣୁ ଦେବତାମାନେ ସମସ୍ତେ ଅନୁରୋଧ କଲେ ପାର୍ବତୀ ଦେବୀଙ୍କୁ, ସେ ଶିବଜୀଙ୍କର ଆରାଧନା କରନ୍ତୁ, ଶିବଲିଙ୍ଗ ପୂଜା ଆରମ୍ଭ କରିଦେଲେ। ହେଲେ ବି ଶିବଜୀଙ୍କର ତାଙ୍କର ଅଧୀର ହେଉନାହାନ୍ତି, ସେ ଶିବଲିଙ୍ଗ ପୂଜା କଲେ ମଧ୍ୟ ସେ ଅଧୀର ହେଉନାହାନ୍ତି, ସେଥିପାଇଁ ସେ ଧୀର। କୁମାର ସମ୍ଭବନ୍ଧେ କାଳିଦାସ ସେଠି ରଚନା କରିଛନ୍ତି, ଧୀର ତାଙ୍କର ଲିଙ୍ଗ ପୂଜା କଲେ ମଧ୍ୟ ସେ ଅଧୀର ଅବସ୍ଥାରେ ରହିଛନ୍ତି, ଧୀର ହେଉନାହାନ୍ତି, ଧୀର ଅବସ୍ଥାରେ ଅଧୀର ହେଉନାହାନ୍ତି ସେ। ତେଣୁ ଇନ୍ଦ୍ରଦେବ କାମଦେବଙ୍କୁ ପ୍ରେରଣା କଲେ, କାମଦେବଙ୍କୁ ପ୍ରେରଣା କଲେ ତାଙ୍କର କାମଭାବ ଜାଗ୍ରତ କରିବା ପାଇଁ ଶିବଜୀଙ୍କର। ତେଣୁ କାମଦେବ ଅପ୍ସରାମାନଙ୍କ ସହିତ ଆସି ଯେତେ ଚେଷ୍ଟା କଲେ, ଶିବଜୀଙ୍କୁ ଯେତେ କାମ ବାଣ ମାରିଲେ ମଧ୍ୟ ଶିବଜୀଙ୍କର କାମ ଜାହାତ ହେଲା ନାହିଁ, ବରଂ ସେ ଯେତେବେଳେ କ୍ରୋଧ ଜାହାତ ହୋଇଗଲା, ତୃତୀୟ ନେତ୍ର ଖୋଲିଦେଲେ, ସେତେବେଳେ କାମଦେବ ଜଳିକି ଦଗ୍ଧ ହୋଇଗଲେ, ନଷ୍ଟ ହୋଇଗଲେ। ତେଣୁ ବର୍ଣ୍ଣନା କରାଯାଏ, ଶିବଜୀ ଯଦିଓ କାମକୁ ଜୟ କରିଗଲେ, କିନ୍ତୁ କ୍ରୋଧକୁ ଜୟ କରିପାରିଲେ ନାହିଁ। କାମର ସାନ ଭାଇ କ୍ରୋଧ ବୋଲି କୁହାଯାଉଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ସଂଗାତ ସଂଜାତ କାମ କାମ କ୍ରୋଧ ବିଜାୟତେ। ଏ ଯେଉଁ ଆସକ୍ତିରୁ କାମନା ଜାହାତ ହେଉଛି, କାମରୁ କ୍ରୋଧ ଜାହାତ ହେଉଛି। ତେଣୁ ଏ କ୍ରୋଧକୁ ଶିବଜୀ ମଧ୍ୟ କ୍ରୋଧକୁ ଜୟ କରିପାରିଲେ ନାହିଁ, କାମକୁ ଜୟ କରିଗଲେ କିନ୍ତୁ କ୍ରୋଧକୁ ଜୟ କରିପାରିଲେନି ବୋଲି କୁହାଯାଏ। ତେଣୁ ଏଇଠି ଲକ୍ଷ୍ମୀଦେବ ଚିନ୍ତା କରୁଛନ୍ତି, ଏତେ ତପସ୍ୱୀ ହେଲେ କ'ଣ ହେବ, କାମ ମନୁ ନିର୍ଜୟ, କ୍ରୋଧକୁ ତ ଜୟ କରିପାରୁନାହାନ୍ତି, ସେ କ'ଣ ମୋର ପତି ହେବେ। ତାହେଲେ ଯଦି ଅନ୍ୟମାନେ ପଚାରିବେ, ତାହେଲେ ମାତା ଏ ଲକ୍ଷ୍ମୀଦେବୀ ଆପଣଙ୍କର ଆଉ ତାହେଲେ କିଏ ସ୍ୱାମୀ ହେବେ, ନା ଯେଉଁମାନେ ଜ୍ଞାନୀ ବ୍ୟକ୍ତି ସେମାନେ ହେବେ କି? ନା ନା ନା, ଜ୍ଞାନ କ୍ୱଚିତ୍ ନ ସଙ୍ଗବର୍ଜିତ। ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି, ଚିନ୍ତା କରୁଛନ୍ତି, ବହୁତ ଜ୍ଞାନୀ ରହିଛନ୍ତି, ଶୁକ୍ରାଚାର୍ଯ୍ୟ ଇତ୍ୟାଦି ବହୁତ ଜ୍ଞାନୀ ରହିଛନ୍ତି। ଜାଣିପାରିଲେ ଯେ କଶ୍ୟପ ଦିଦିଙ୍କର ପୁତ୍ର ହୋଇକି ଆସୁଛନ୍ତି, ଇଏ ହେଉଛି ସ୍ୱୟଂ ଭଗବାନ, ଭବିଷ୍ୟତରେ କ'ଣ ହେବ ସେସବୁ ଜାଣିଛନ୍ତି, ଇଏ ତ୍ରିବିକ୍ରମ ରୂପ ଦେଖେଇବେ, ତୁମଠୁ ସବୁ ନେଇଯିବେ, ବଳି ମହାରାଜ କହିଦେଲେ, ଏତେ ଜ୍ଞାନ ରହିଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି, କବିନା ଉଷନା କବି, ଯେତେ ବିଦ୍ୱାନ ବ୍ୟକ୍ତିମାନେ ଅଛନ୍ତି ତାଙ୍କ ଭିତରେ ମୁଁ ହେଉଛି ଉଷନା, ବା ଏଇ ଶୁକ୍ରାଚାର୍ଯ୍ୟ, ଇଏ ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି। ହେଲେ ମଧ୍ୟ ଲକ୍ଷ୍ମୀଦେବ ଚିନ୍ତା କରୁଛନ୍ତି, ଜ୍ଞାନ କ୍ୱଚିତ୍ ନ ସଙ୍ଗବର୍ଜିତ, ଏତେ ଜ୍ଞାନ ଥିଲେ କ'ଣ ହେବ। ଯେତେବେଳେ ତାଙ୍କର କନ୍ୟା ଦେବଯାନୀ ଏବଂ ତାଙ୍କର ରାଜା ଯେ ଥିଲେ ବୃଷପ୍ରଭା, ବୃଷପ୍ରଭାଙ୍କ କନ୍ୟା ଶର୍ମିଷ୍ଠା, ଏ ଦୁଇ ଜଣ ସଙ୍ଗୀ ଥିଲେ, ବନ୍ଧୁ ବାନ୍ଧବୀ ଥିଲେ, ଥରେ ଗୋଟେ ଥର ଯାଇକରି ସ୍ନାନ କରୁଛନ୍ତି, ତାଙ୍କ ରାଜ ଉଦ୍ୟାନରେ ସ୍ନାନ କରୁଛନ୍ତି, ଉଲଗ୍ନ ହୋଇ ସ୍ନାନ କରୁଛନ୍ତି, ସେହି ସମୟରେ ଶିବ ପାର୍ବତୀଙ୍କୁ ଆସିବାର ଦେଖିଲେ। ତେଣୁ ସମସ୍ତେ ତରତର ହୋଇକରି ଆସି ଲୁଗା ପିନ୍ଧିବା ପାଇଁ ବସିଲେ, ଲୁଗା ପିନ୍ଧିଲା ବେଳକୁ ଶର୍ମିଷ୍ଠା ଏବଂ ଦେବଯାନୀଙ୍କର ଲୁଗା ଏକାଭଳିଆ ରହିଥିଲା, ତେଣୁ ଶର୍ମିଷ୍ଠା ଦେବଯାନୀଙ୍କର ଲୁଗାକୁ ଭୁଲ ଭାବରେ ପିନ୍ଧିଦେଲେ, ଭୁଲରେ ପିନ୍ଧିଦେଲେ। ଏତିକିରି ଦେବଯାନୀ କ୍ରୋଧ ପ୍ରକାଶ କରି ଏତେ କ୍ରୋଧିତ ହୋଇଗଲେ, ବହୁତ ପ୍ରକାର ଅପମାନିତ କରି କଥା କହିଲେ, ତେଣୁ ଶର୍ମିଷ୍ଠା ମଧ୍ୟ ବହୁତ ତାଙ୍କର ମଧ୍ୟ କ୍ରୋଧ ହେଲା। ସେ ରାଜକନ୍ୟା କ୍ଷତ୍ରିୟ ଗୁଣ ରହିଛି, ରଜଗୁଣ ରହିଛି, ସେ ମଧ୍ୟ ବହୁତ କ୍ରୋଧ ପ୍ରକାଶ କରି କ'ଣ କଲେ ନା, ଏଇ ଉଲଗ୍ନ ଅବସ୍ଥାରେ ଦେବଯାନୀଙ୍କୁ ନେଇ ଗୋଟେ କୂଅରେ ପକାଇଦେଲେ, ତାଙ୍କର ଅନ୍ୟ ବାନ୍ଧବମାନଙ୍କ ସହିତ ପକାଇଦେଲେ। ତେଣୁ ତାପରେ ଯାହା ହେଉ, ଦେବଯାନୀ ଯେତେବେଳେ ଉଦ୍ଧାର ପାଇଲେ ସେ କୂଅରୁ, ଯଯାତି ମହାରାଜଙ୍କ କୃପାରୁ ଉଦ୍ଧାର ପାଇଲେ, ତାପରେ ସେ ଯେତେବେଳେ ଏ କଥା ସେ କହିଲେ ଶୁକ୍ରାଚାର୍ଯ୍ୟଙ୍କୁ, ସେତେବେଳେ ଶୁକ୍ରାଚାର୍ଯ୍ୟ ମଧ୍ୟ ତାଙ୍କର କନ୍ୟାର ପଥରେ ପଡ଼ି ସେ ମଧ୍ୟ କ୍ରୋଧ ପ୍ରକାଶ କଲେ। ସେ ତାଙ୍କର ରାଜ୍ୟ ଛାଡ଼ି ପଳାଇବା ପାଇଁ ଚିନ୍ତା କରୁଥିଲେ, ବୃଷପର୍ବାଙ୍କ ରାଜ୍ୟ ଛାଡ଼ି ପଳାଇବା ପାଇଁ ଚିନ୍ତା କରୁଥିଲେ। ତେଣୁ ବୃଷପର୍ବା ତାଙ୍କ ପଛରେ ଧାଇଁଲେ, ଗୁରୁଦେବ ଆପଣ କାହିଁକି ଆମ ରାଜ୍ୟ ତ୍ୟାଗ କରୁଛନ୍ତି, ଆମେ କେମିତି ରହିବୁ, ବଞ୍ଚିବୁ କେମିତି, ଆମ ଦେବତାମାନେ କ'ଣ ପରାଜୟ କରିଦେବେ, ନା ମୋର କନ୍ୟାର କନ୍ୟାକୁ ଯଦି ତୁମେ ଶାନ୍ତ କରିପାରିବ ତାହେଲେ ମୁଁ ତୁମ ପାଖରେ ରହିବି ନହେଲେ ନାହିଁ। ତେଣୁ ପଚାରିଲେ ଦେବଯାନୀ, ମା' କ'ଣ ତୋର ଦରକାର, କ'ଣ କାମ କଲେ ମୋର ଭୁଲ ହୋଇଯାଇଛି, ମୋର କନ୍ୟା ଯେଉଁ କାମ କରିଦେଇଛି ଭୁଲ, ମୁଁ ସେଥିପାଇଁ କ୍ଷମା ମାଗୁଛି। ନା ଖାଲି କ୍ଷମା ମାଗିଲେ ହେବନି, ନା ଆଉ କ'ଣ କରିବାକୁ ପଡ଼ିବ, ନା ମୁଁ ଯାହାକୁ ବିବାହ କରିବି ତୁମର କନ୍ୟା ତାର ଦାସୀ ହୋଇକି ଯିବ, ଏତେ ରାଜି ଯଦି ତାହେଲେ ମୁଁ ରହିବି ନହେଲେ ନାହିଁ। ତେଣୁ ବୃଷଭ ପାଖରେ ଠିକ୍ ଅଛି, ମୁଁ ରାଜି ହେଲି ମା, ତେଣୁ ସେ ଫେରିଲେ। ତେଣୁ ଏଇଭଳି ଭାବରେ ଏତେ ଜ୍ଞାନ ଥିଲେ କ'ଣ ହେବ, ସଙ୍ଗବର୍ଜିତ, ତାଙ୍କର ଏଇ ଯେଉଁ ସଙ୍ଗ ରହିଛି, ଏଇ ସଙ୍ଗରେ ତାଙ୍କର ଜ୍ଞାନଟି ନଷ୍ଟ ହୋଇଯାଉଛି। କନ୍ୟାର ପ୍ରଭାବରେ ସେ ରାଜତ୍ୟାଗ ଛାଡ଼ିବା ପାଇଁ ଚିନ୍ତା କରିଥିଲେ। ଜ୍ଞାନ କଚିତ୍ ନ ସଙ୍ଗ ବର୍ଜିତ ଏବଂ ଅସୁରମାନଙ୍କ ବିରୁଦ୍ଧରେ, ଅସୁରମାନଙ୍କ ସହିତ ରହି ଦେବତାମାନଙ୍କ ବିରୁଦ୍ଧରେ ମଧ୍ୟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି ଶୁକ୍ରାଚାର୍ଯ୍ୟ। ଏତେ ଜ୍ଞାନ ରହିଛି, ସେ ଜାଣିବା କଥା ଯେ ଦେବତାମାନେ ଭଗବାନଙ୍କର ଆଶ୍ରୟରେ ଅଛନ୍ତି, ତେଣୁ ଆମେ ସୁବିଧା ହେବ ତାଙ୍କ ସହିତ ସନ୍ଧି କରିବା, ତାଙ୍କ ସହିତ ଯୁଦ୍ଧ କରିବା ନାହିଁ, ଏହିଭଳି ଭାବରେ ସେମାନେ କରିବା କଥା। କିନ୍ତୁ ସେ ଅସୁରମାନଙ୍କ ସହିତ ମିଶି ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି। ଏତେ ଜ୍ଞାନ ଥିଲେ କ'ଣ ହେବ, ସଙ୍ଗବର୍ଜିତ ସଙ୍ଗବର୍ଜିତ ନୁହନ୍ତି ସେ। ତେଣୁ ଅନ୍ୟମାନେ ପଚାରୁଛନ୍ତି, ତାହେଲେ ମା ଆଉ କିଏ ଆପଣଙ୍କର ଉପଯୁକ୍ତ ଯୋଗୀ, ଉପଯୁକ୍ତ ସ୍ୱାମୀ ହୋଇପାରିବେ, ମହାନ ବ୍ୟକ୍ତିମାନେ ହୋଇପାରିବେନି? ନା ନା, କଶ୍ଚିନ୍ ମହାଦର୍ଶନ କାମ ନିର୍ଜୟ। ମହାନ ବ୍ୟକ୍ତି ବ୍ରହ୍ମା ଜଣେ ବହୁତ ମହାନ ବ୍ୟକ୍ତି, କିନ୍ତୁ ବ୍ରହ୍ମା ଏତେ ମହାନ ବ୍ୟକ୍ତି ହୋଇକି ମଧ୍ୟ କାମ ନିର୍ଜୟ, ସେ କାମ ଜୟ କରିପାରିଲେ ନାହିଁ। ତାଙ୍କର ଯେଉଁ କନ୍ୟା ସୃଷ୍ଟି କରୁଥିଲେ, ଏଇ ସୃଷ୍ଟି ପ୍ରସଙ୍ଗରେ ଆସିବ, ମୈତ୍ରମୁନି କଥା କହିବେ ବିଦୁରଙ୍କୁ, ଯେ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଥିଲେ ସେତେବେଳେ ଗୋଟେ କନ୍ୟା ସନ୍ତାନ ସୃଷ୍ଟି କଲେ, ସରସ୍ୱତୀଙ୍କୁ ସୃଷ୍ଟି କଲେ। ଫେବୃଆରୀ 1 ତାରିଖ ସରସ୍ୱତୀଙ୍କର ଆବିର୍ଭାବ ତିଥି। ତେଣୁ କନ୍ୟାର ଯେଉଁ ସୌନ୍ଦର୍ଯ୍ୟ ଦେଖି ସେ ବିମୋହିତ ହୋଇଗଲେ, ତାଙ୍କ ମଧ୍ୟ କାମ ବେଗ ଯାହା ହେଲା, କାମ ଦ୍ୱାରା ପୀଡ଼ିତ ହୋଇ ତାଙ୍କ ପଛରେ ଧାଇଁଥିଲେ। ତେଣୁ ଲକ୍ଷ୍ମୀଦେବୀ କହୁଛନ୍ତି, ମହାନ ବ୍ୟକ୍ତି ହେଲେ କ'ଣ ହେବ, କଶ୍ଚିନ୍ ମହାଦର୍ଶନ କାମ ନିର୍ଜୟ, ସେ କାମ ଜୟ କରିପାରିଲେ ନାହିଁ, ଆଉ ସିଏ କ'ଣ, ମୁଁ ତାଙ୍କୁ କ'ଣ ପତ୍ରିକ ଗ୍ରହଣ କରିବି? ନା ତାହେଲେ କାହାକୁ ବରଣ କରିବେ ଆପଣ? ଯେଉଁମାନେ ଈଶ୍ୱର ଅଛନ୍ତି, ଯେମିତି ଇନ୍ଦ୍ରଦେବ, ଇନ୍ଦ୍ରଦେବ ତ୍ରିଲୋକର ଈଶ୍ୱର, ତାହେଲେ ସିଏ ତାଙ୍କୁ ତୁମେ ଗ୍ରହଣ କରିବ ନା ନା? ସ ଈଶ୍ୱର କିଂ ପରତ ବେପାସରେ, ସିଏ କି ଈଶ୍ୱର ଯିଏ ଅନ୍ୟର ସାହାଯ୍ୟରେ ଆଶ୍ରୟରେ ରହି ସିଏ ଶାସନ କରୁଛନ୍ତି? ଇନ୍ଦ୍ର ଉପେନ୍ଦ୍ରଙ୍କର ଶରଣରେ ଯାଇଛନ୍ତି, ନହେଲେ ବଳି ମହାରାଜ ତାଙ୍କର ସ୍ୱର୍ଗ ରାଜ୍ୟକୁ ଆକ୍ରମଣ କରିଦେଇଥିଲେ। ଅଷ୍ଟମ ସ୍କନ୍ଦ 15 ଅଧ୍ୟାୟରୁ 23 ଅଧ୍ୟାୟ ଏଇ 9 ଅଧ୍ୟାୟରେ ବର୍ଣ୍ଣନା କରାଯିବ ବାମନ ଦେବଙ୍କ ଚରିତ। ଯଦି ତାଙ୍କର ମା ଏଇ କରିନଥାନ୍ତେ, ପୟବ୍ରତ କରିନଥାନ୍ତେ, ତାହେଲେ ବାମନ ଦେବ ଆସିନଥାନ୍ତେ, ତାହେଲେ ଇନ୍ଦ୍ର ପରାଜିତ ହୋଇ ବୁଲୁଥାନ୍ତେ, ବର୍ତ୍ତମାନ ମଧ୍ୟ ସେ ବୁଲୁଥାନ୍ତେ, ଲୁଚିକିରି ବୁଲୁଥାନ୍ତେ। କିନ୍ତୁ ଭଗବାନ ବାମନ ଦେବ ଆସିବାରୁ ବାମନ ଦେବ ଛଳନା କରି, ଛଳେଆସି ବିକ୍ରମଣେ ବଳି ମଧୁତ ବାମନ, ବଦନଖ ନୀର ଜନିତ ଜନ ପାବନ, କେଶର ଧୃତ ବାମନ ରୂପ ଜୟ ଜଗଦୀଶରେ। ଭଗବାନ ଛଳନା କରି ବଳିଙ୍କ ଠାରୁ ଛୋଟ ଛୋଟ ପାଦ ଦେଖି, ତିନି ପାଦ ଭୂମି ନେବା ପାଇଁ କହିକିରି, ପୁରା ତ୍ରିବିକ୍ରମ ଆକାର ଧରିକିରି ସମସ୍ତେ ନେଇଗଲେ, ଛଳନା କରି ନେଇଗଲେ ବଳିଙ୍କ ଠାରୁ। ତେଣୁ ଇନ୍ଦ୍ରକୁ ସେ ସେ ରାଜ୍ୟକୁ ପୁଣି ଫେରେଇ ଦେଲେ। ତାହେଲେ ସେ କି ଇନ୍ଦ୍ର, ମୋର କ'ଣ ସ୍ୱାମୀ ହେବେ? ସେ ଈଶ୍ୱର କିଂ ପରନ୍ତୁ ବ୍ୟାଶ୍ରୟ, ସେ ଅନ୍ୟର ଆଶ୍ରୟ ରହିଛନ୍ତି, ସେ କ'ଣ ମୋର ପତି ହୋଇପାରିବେ? ନା ତାହେଲେ ମା କିଏ ତା ଆପଣଙ୍କର ପତି ହେବେ? ଯେଉଁମାନେ ଧାର୍ମିକ ବ୍ୟକ୍ତି ସେମାନେ ହେବେ ନା? ଧର୍ମଙ୍କ ଚିତ୍ତତ୍ରେଣ ଭୂତ ସୌଦ, ଧାର୍ମିକ ବ୍ୟକ୍ତି ହେଲେ କ'ଣ ହେବ, ଭୂତ ସୌଦ ନାହିଁ, ଅନ୍ୟମାନଙ୍କ ପ୍ରତି ଦୟା ନାହିଁ, ଜୀବେ ଦୟା ନାମେ ରୁଚି ସର୍ବଧର୍ମ ସାର, ଅନ୍ୟ ପ୍ରତି ଯିଏ ଦୟା ନାହିଁ, ଯେମିତି ପର୍ଶୁରାମ, ପର୍ଶୁରାମ ଧର୍ମ, ହଁ ପର୍ଶୁରାମ ଯିଏକି ଯେତେବେଳେ ତାଙ୍କର ପିତା କହିଲେ ମାଆଙ୍କୁ କାଟିଦିଅ, ସାଙ୍ଗେ ସାଙ୍ଗେ କାଟିଦେଲେ, ଚିନ୍ତା କରେ ନାହିଁ, ଏବଂ 21 ବାର ନିକ୍ଷେତ୍ର କରିଦେଲେ। କ୍ଷତ୍ରିୟ ରୁଧିରମୟ ଜଗତ ଭଗତ ପାପମ ସ୍ନପୟସି ପୟସି ସମିତ ଭବତାପମ କେଶବ ଧୃତ ଭୃଗୁପତି ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ। ତେଣୁ ପର୍ଶୁରାମ ଏତେ ଧର୍ମ ଧାର୍ମିକ ବ୍ୟକ୍ତି ଥିଲେ, କିନ୍ତୁ ଅନ୍ୟ ପ୍ରତି ସୌହୃଦତା ନାହିଁ, ନିକ୍ଷେତ୍ର କରିଦେଇଥିଲେ। ଏମିତିକି ଯେଉଁ ସୂର୍ଯ୍ୟବଂଶରେ ଆଉ ଚନ୍ଦ୍ରବଂଶ କେହି ତ ସବୁ ତ ନିକ୍ଷେତ୍ର ହୋଇଗଲେ, ଆଉ କେହି ତ ରହିଲେ ନାହିଁ। କିନ୍ତୁ ଜଣେ ରାଜା, ସୂର୍ଯ୍ୟବଂଶର ଜଣେ ରାଜା, ତାଙ୍କୁ ମଧ୍ୟ ମାରିବା ପାଇଁ ଯାଇଥିଲେ, ଶେଷ ରାଜା ଯିଏ ଥିଲେ, କିନ୍ତୁ ତାଙ୍କୁ ତାଙ୍କୁ ନାରୀ କବଚ ବୋଲି କୁହାଯାଏ, ଅସ୍ମକ ତାଙ୍କ ନାଁ, ସେ ନାରୀମାନେ ତାଙ୍କୁ ସୁରକ୍ଷା ଦେଲେ, ତେଣୁ ପର୍ଶୁରାମ ତାଙ୍କୁ ଛାଡ଼ିଦେଲେ। ତେଣୁ ତାଙ୍କରି ପରମ୍ପରାରେ ଭଗବାନ ରାମଚନ୍ଦ୍ର ଆସିଲେ। ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ 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 ଶ୍ରୀ ରାମ ତେଣୁ ଯଦି ପରଶୁରାମ ତାଙ୍କୁ ହତ୍ୟା କରିଦେଇଥାନ୍ତେ ତାହେଲେ ଭଗବାନ ରାମଚନ୍ଦ୍ର ଆସିପାରିନଥାନ୍ତେ। ତେଣୁ ଇଏ କି ଧାର୍ମିକ ବ୍ୟକ୍ତି ଧର୍ମ କଚିତ ନା ଭୂତ ସୌଦ ଅନ୍ୟମାନଙ୍କ ପ୍ରତି ଦୟା ନାହିଁ, ତାହେଲେ ମା ଆଉ କିଏ ଆପଣଙ୍କ ତାହେଲେ ଉପଯୁକ୍ତ ପତି ହେବେ? ନା ତ୍ୟାଗ କଚିତ ତତ୍ର ନା ମୁକ୍ତି କାରଣ, ବହୁତ ତ୍ୟାଗୀ ବ୍ୟକ୍ତିମାନେ ଆପଣଙ୍କର ପତି ହେଇପାରିବେ। ନା ତ୍ୟାଗ କଚିତ ତତ୍ର ନା ମୁକ୍ତି କାରଣ, ଶିବି ଇତ୍ୟାଦି ରହିଛନ୍ତି, ବହୁତ ତ୍ୟାଗ କରିଛନ୍ତି, କିନ୍ତୁ ତାର ସେ ତ୍ୟାଗର ମୂଲ୍ୟ କ'ଣ? ନିଜ ଶରୀରତା ପାଇଁ ମଧ୍ୟ ବସିଯାଇଛି, ପ୍ରସ୍ତୁତ ହୋଇଯାଇଥିଲେ, ଦେବତାମାନେ ପରୀକ୍ଷା କରୁଥିଲେ ଶିବିଙ୍କୁ, କିନ୍ତୁ ସେ ତ୍ୟାଗର ମୂଲ୍ୟ କ'ଣ ଯେଉଁଟା ଯେଉଁ ମୁକ୍ତି ପ୍ରଦାନ କରିବ ନାହିଁ, ସେ ତ୍ୟାଗର ମୂଲ୍ୟ କ'ଣ? ତାହେଲେ ମାନେ କିଏ ଆପଣଙ୍କ ପତି ହେବେ? ଯେଉଁମାନେ ବଳବାନ ଅଛନ୍ତି ସେମାନେ ହେଇପାରିବେ? ନା ନା ବୀର୍ଯ୍ୟ ନା ପୁଂସ ତେଜବକ ନିଷ୍କୃତମ, ଯେମିତି ବହୁତ ବୀର୍ଯ୍ୟବାନ ବ୍ୟକ୍ତି ରହିଛନ୍ତି, କାର୍ତ୍ତିକ ବୀର୍ଯ୍ୟ ଅର୍ଜୁନ ଇତ୍ୟାଦି, ଦଶ ହଜାର ହସ୍ତ ରହିଛି ତାଙ୍କର, ଏତେ ଶକ୍ତି ରହିଛି, ରାବଣକୁ ଗୋଟେ କାଖରେ ବାନ୍ଧିକି ନେଇଗଲେ, ଗୋଟେ କାଖରେ ଚାକିକି ନେଇଗଲେ, ରାବଣ ଏତେ ଶକ୍ତିଶାଳୀ ଥିଲେ, ଯେଉଁ ରାବଣ ଏତେ ଶକ୍ତିଶାଳୀ ଥିଲେ। ଆଜି ତ ଏକାଦଶୀ ହେଲା, ତୋତେ ଖାଇବା ନାହିଁ, ଟିକେ ଡେରି କରିପାରିବା କଥା ଚାଲୁଛୁ ଏ ପ୍ରସଙ୍ଗ ସହ। ତେଣୁ ରାବଣ ଏତେ ଶକ୍ତିଶାଳୀ ଥିଲେ ଯେ କି ବର୍ଣ୍ଣନା କରାଯାଇଛି, ଯେତେବେଳେ ଦେବତାମାନଙ୍କ ସହିତ ଯୁଦ୍ଧ କରୁଥିଲେ ସେତେବେଳେ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରୁଥିଲେ ରାବଣ, ଇନ୍ଦ୍ର ତାଙ୍କର ଯେଉଁ ରହିଛି ହାତୀ ରହିଛି, କ'ଣ ହାତୀର ନାଁ କ'ଣ? ଐରାବତ ହାତୀ। ଐରାବତ ହାତୀରେ ଇନ୍ଦ୍ର କହୁଛନ୍ତି ରାବଣ ସହିତ ଯୁଦ୍ଧ କରୁଛନ୍ତି, ଐରାବତ ଆସି ହାତୀ ଆସି ତାଙ୍କର ଦାନ୍ତକୁ ବିଦ୍ଧ କରିଦେଇଛି, ରାବଣଙ୍କର ଛାତି ଦେଖାଇ ଦେଇଛନ୍ତି, ଏବଂ ରାବଣର ଛାତି କିଛି ହେଲାନି, କିନ୍ତୁ ଐରାବତ ହାତୀର ଯେଉଁ ଦୁଇଟି ଯାକ ଦାନ୍ତ ସବୁ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା, ଧୂଳି ଧଳା ଚୂର୍ଣ୍ଣ ହିସାବରେ ଚାରିଆଡ଼େ କିଛି ହୋଇଗଲା। ଏଭଳି ରାବଣଙ୍କର ଶକ୍ତି, ସେ ରାବଣଙ୍କୁ ଏ କାର୍ତ୍ତିକ ପୂଜା ଦିନ ଗୋଟିଏ କାଖରେ ଜାକିକି ନେଇଯାଇଥିଲେ, ଏତେ ଶକ୍ତିଶାଳୀ ଥିଲେ, ବୀର୍ଯ୍ୟନ ପୁରୁଷ ତେଜବେଗ ନିଷ୍କୃତମ, କିନ୍ତୁ ଭଗବାନ ପରଶୁରାମ ଆସି ତାଙ୍କୁ ଛେଦ ହତ୍ୟା କରିଦେଲେ, ଗୋଟିଏ ମୁହୂର୍ତ୍ତରେ ହତ୍ୟା କରିଦେଲେ। ଏତେ ଶକ୍ତିଶାଳୀ ଥିଲେ ହିରଣ୍ୟକଶିପୁ, ଏତେ ଶକ୍ତିଶାଳୀ ଥିଲେ, ଦିନରେ ମରିବେ ନାହିଁ, ରାତିରେ ମରିବେ ନାହିଁ, ସେ ଭାବୁଥିଲେ ମୁଁ ଅମର ହୋଇକି ରହିବି, କିନ୍ତୁ ଭଗବାନ ନୃସିଂହଦେବ ଆସି ତାଙ୍କୁ ହତ୍ୟା କରିଦେଲେ, ଗୋଟିଏ ମୁହୂର୍ତ୍ତରେ ହତ୍ୟା କରିଦେଲେ। ନୃସିଂହଦେବ ଭଗବାନ କି ତବ କର କମଳ ବରେ ନାଥ ମଧୁତ ମୃତ୍ୟୁବରଣ କରିନଥାନ୍ତା ହିରଣ୍ୟକଶିପୁ, ବ୍ରହ୍ମା ଏଭଳି ବର ଦେଇଥିଲେ, କିନ୍ତୁ ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କରି ଭଗବାନ ନୃସିଂହଦେବ ଆସି ହିରଣ୍ୟକଶିପୁ ହତ୍ୟା କରିଥିଲେ। ଏତେ ଶକ୍ତିଶାଳୀ ଥିଲେ, ଦେବତାମାନେ ଆସି ତାଙ୍କର ସେବା କରୁଥିଲେ, ନାରଦମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜକୁ, ହେ ଯୁଧିଷ୍ଠିର ମୁଁ ମଧ୍ୟ ଆସିକରି ହିରଣ୍ୟକଶିପୁଙ୍କର ଗୁଣଗାନ କରୁଥିଲି, ଭଗବାନଙ୍କର ଗୁଣଗାନ ନକରି ହିରଣ୍ୟକଶିପୁଙ୍କର ଗୁଣଗାନ କରୁଥିଲି, ଏତେ ଶକ୍ତିଶାଳୀ ଥିଲେ, ସମସ୍ତଙ୍କୁ ନିଜ ସ୍ୱାଧୀନରେ ରଖିଦେଇଥିଲେ, କିନ୍ତୁ ଏତେ ବୀର୍ଯ୍ୟ ଥିଲେ କ'ଣ ହେବ? କାଳ ବେଗ ନିଷ୍କୃତ, ସେ କାଳ ପ୍ରଭାବ ମୁକ୍ତ ହୋଇପାରିଲେ ନାହିଁ, ଗୋଟିଏ ମୁହୂର୍ତ୍ତରେ ମୃତ୍ୟୁବରଣ କଲେ, ନା ତାହେଲେ ମା ଆପଣଙ୍କର ଆଉ କିଏ ବର ହୋଇପାରିବେ ନାହିଁ। ଆଚ୍ଛା ନହେଲେ ଆଚ୍ଛା ଯେଉଁମାନେ ଗୁଣରୁ ଉର୍ଦ୍ଧକୁ ଯାଇଛନ୍ତି, ଗୁଣ ସଙ୍ଗ ଏଇ ଭୌତିକ ଜଗତ ତ୍ରିଗୁଣ ଉର୍ଦ୍ଧକୁ ଯାଇଛନ୍ତି, ନା ସେମାନେ ହେଲେ କ'ଣ ହେବ? ନହି ଦ୍ୱିତୀୟ ଗୁଣ ସଙ୍ଗ ବର୍ଜିତ, ଯେମିତି ଚାରି କୁମାର ବ୍ରହ୍ମାଙ୍କର ପୁତ୍ରମାନେ ରହିଛନ୍ତି, ସନକ ସନାତନ ସନନ୍ଦନ ସନନ୍ଦ କୁମାର, ଏମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ରହିଛନ୍ତି, କିନ୍ତୁ ସେମାନେ କହିଦେଲେ ନା ଆମେ ବିବାହ କରିବୁ ନାହିଁ, ପିତାଙ୍କର ଆଦେଶକୁ ଅବମାନନା କରିଦେଲେ, ଆଉ ମୁଁ କ'ଣ ତାଙ୍କୁ ବର ରୂପରେ ଗ୍ରହଣ କରିବି? ତାହେଲେ ମା ଆପଣଙ୍କର କି ବର ହୋଇପାରିବେନି ବୋଧେ। ଆଚ୍ଛା ଯେଉଁମାନେ ଚିରାଉ ଅଛନ୍ତି, ବହୁତ କାଳ ବସୁଛନ୍ତି, ଜଣେ ଥିଲେ ବ୍ୟକ୍ତି ତାଙ୍କର ଲୋମ ଲୋମ ସେମାନେ କହନ୍ତି ବହୁତ ଚିର ତାଙ୍କର ଗୋଟିଏ ଲୋମ ଯେତେବେଳେ ଜଡ଼ିପଡ଼େ ସେତେବେଳେ ଗୋଟିଏ କ'ଣ ଗୋଟିଏ ଇନ୍ଦ୍ରଙ୍କର ଚାଲିଯାଏ ସମୟ ଚାଲିଯାଏ ଗୋଟିଏ ଇନ୍ଦ୍ରଙ୍କର ସମୟ ଚାଲିଯାଏ ଗୋଟିଏ ଏ ଗୋଟିଏ ମନୁ ଗୋଟିଏ ମନୁ ଯେତେବେଳେ ଚାଲିଯାଏ 71 ଦିବ୍ୟ ଯୁଗ ଦିବ୍ୟ ଯୁଗ ମାନେ ଗୋଟିଏ ଯୁଗ ମାନେ 432 କୋଟି ବର୍ଷ ଏଇଭଳି ଭାବରେ ଯେତେବେଳେ 71 ଦିବ୍ୟ ଯୁଗ ଯାଏ ସେତେବେଳେ ଲୋମସୁମୁନିଙ୍କର ଗୋଟିଏ ଲୋମ ଝଡ଼େ ସେଇ ଲୋମସୁମୁନି ଥରେ ଅନ୍ୟ ସବୁ ସାଧୁମାନଙ୍କ ସହିତ ଦେଖା ହେଲା ବେଳେ ଅନ୍ୟ ସାଧୁମାନେ ପଚାରିଲେ ଏ ମୁନି ମୁନିଦେବ ମୁନିବର ଆପଣ ଏମିତି କାହିଁକି ଆପଣ ଗୋଟେ ଆଶ୍ରମ କରୁନାହାନ୍ତି ଆମର ବିବିଟି ଯେମିତି ଆଶ୍ରମ ରହିଛି ସେମିତି ଆପଣ ଗୋଟେ ଆଶ୍ରମ କରନ୍ତୁ ନା ଆଶ୍ରମ କ'ଣ ପାଇଁ କରିବି ମୋର କେତେ କାଳ ଆୟୁଷ ନା ତଥାପି କେତେ କାଳ ଆୟୁଷ ନା ମୋର ଯେଉଁ ଗୋଟିଏ ଗୋଟିଏ ଲୋମ ଏଇ ଯେଉଁ ଗୋଟେ ମେନ୍ଦା ଲୋମ ଝଡ଼ିଯାଇଛି ଏତିକି ମନୁ ଚାଲିଗଲେଣି ଏଇଭଳି ଭାବରେ ମୋର ସର୍ବସାରା ଲୋମ ରହିଛି ଏ ଲୋମ ଯେତେବେଳେ ସବୁ ଝଡ଼ି ପଡ଼ିବ ସେତେବେଳେ ଜାଣିକି ମୋର ଯାଇ ମୃତ୍ୟୁ ହେବ କୋଟି କୋଟି ବର୍ଷ କଥା ମୋର କେତେ ବର୍ଷ ଆୟୁଷ ଯେ ମୁଁ ଗୋଟେ ଆଶ୍ରମ କରିବି ଭଗବାନଙ୍କ ନାମ ଜପ କରିବି ମୁଁ ବୁଲି ବୁଲିକି ଗଛ ମୂଳରେ ରହିକି ଭଗବାନଙ୍କ ନାମ ଜପ କରୁଛି ତେଣୁ ଲକ୍ଷ୍ମୀଦେବୀ କହୁଛନ୍ତି ଯଦିଓ ବହୁତ ଆୟୁ ବ୍ୟକ୍ତି ମାର୍କଣ୍ଡେୟ ମାର୍କଣ୍ଡେୟ ମଧ୍ୟ ବହୁତ ସେଇଭଳି ଭାବରେ ବହୁତ ତାଙ୍କର ରହିଛି ଆୟୁଷ ରହିଛି କିନ୍ତୁ କ'ଣ ହେବ ନହିଁ ଶ୍ରୀମଙ୍ଗଳ ସେ ସବୁ ଗୃହସ୍ଥ ଆଶ୍ରମ ଇତ୍ୟାଦି ଗ୍ରହଣ କରିବା ପାଇଁ ଚାହୁଁନାହାନ୍ତି ଶ୍ରୀମଙ୍ଗଳ ହେବା ପାଇଁ ଚାହୁଁନାହାନ୍ତି ନା ତାହେଲେ ଅନ୍ୟ ଅଥବା ଯେଉଁମାନଙ୍କର ବହୁତ ଚିରାୟୁ ଅଛି ଯେଉଁମାନେ ଶ୍ରୀମଙ୍ଗଳ ଅଛନ୍ତି ସେମାନେ ଆପଣଙ୍କର ପ୍ରତି ହେଇପାରିବେ ଯୋଗ୍ୟ ହେବେ ନା କ୍ୱଚିତ୍ ତଦପି ଅସ୍ତି ନ ବେଦ୍ୟମ ଆୟୁଷ ଯଦିଓ ସେସବୁ ଆୟୁଷ ବହୁତ ରହିଛି ଯେମିତିକି ଏ ଶ୍ରୀମଙ୍ଗଳ ରହିଛି ଯେମିତିକି ହିରଣ୍ୟକଶ୍ୟପ ଇତ୍ୟାଦି କିନ୍ତୁ ତାଙ୍କର ବେଦ୍ୟମ ଆୟୁଷ ତାଙ୍କର ଗୋଟିଏ ମୁହୂର୍ତ୍ତରେ କେତେବେଳେ ମୃତ୍ୟୁବରଣ କରିବେ କିଛି କହିହେବନି ଆଉ ସିଏ କ'ଣ ମୋର ପତି ହେବେ ନା ତାହେଲେ ମାଆ ଭାବୁଛି ଆପଣ କି ପତି ହେଇପାରିବେ ନାହିଁ ଯାହାର ସବୁକିଛି ଅଛି ଶ୍ରୀମଙ୍ଗଳ ଅଛି ଆୟୁଷ ଆୟୁଷ ବହୁତ ଚିର ଆୟୁଷ ରହିଛି ସେମାନେ ତ ଅନ୍ତତଃ ପକ୍ଷେ ଆପଣଙ୍କ ପତି ହେବେ ନା ଯତ୍ର ଭୟ କୁଚିତ ତଥା ସ୍ୱପି ଅମଙ୍ଗଳ ଯଦିଓ ତାଙ୍କର ଶ୍ରୀମଙ୍ଗଳ ଅଛି ବହୁତ ଆୟୁଷ ଅଛି କିନ୍ତୁ କ'ଣ ହେବ ଯେମିତି ଶିବଜୀ ତାଙ୍କର ଶ୍ରୀମଙ୍ଗଳ ନାହିଁ ସେ ସ୍ୱପି ଅମଙ୍ଗଳ ସେ ଅମଙ୍ଗଳ ଶ୍ମଶାନରେ ବାସ କରୁଛନ୍ତି ଗୋଟେ ଗଛ ଘରଟେ ବି କରିନାହାନ୍ତି ଏପର୍ଯ୍ୟନ୍ତ ଗୋଟେ ବୃକ୍ଷ ମୂଳରେ ରହିଛନ୍ତି ବଟବୃକ୍ଷ ମୂଳରେ 100 ଯୋଜନ ବିସ୍ତୃତ କୈଳାସ ପର୍ବତରେ ବର୍ଣ୍ଣନା କରାଯାଇଛି 100 ଯୋଜନ ବିସ୍ତୃତ ବଟ ଗଛ ବୃକ୍ଷରେ ରହି ସେ ଭଗବାନଙ୍କ ନାମ ଜପ କରୁଛନ୍ତି ଆଉ ସିଏ କ'ଣ ମୋର ପତି ହେବେ ଗୋଟେ ଘରଟେ ଦରକାର ନା ପତି ହେଲା ନା ତାହେଲେ ମା ତାହେଲେ ଆପଣଙ୍କ କିଏ ପତି ହେଇପାରିବେ ନା ହଁ ଜଣେ ହେବେ ଯେ କିନ୍ତୁ ସୁମଙ୍ଗଳ କଶ୍ଚନ ନ କାଙ୍କତି ମା ଏଇ ଯେଉଁ ବସିଛନ୍ତି ସମୁଦ୍ର ମନ୍ଥନରେ ଅଜିତ ଭଗବାନ ଅଜିତ ଦେବ ସେ ସେଇଠୁ ସେଠି ବସିଛନ୍ତି ସେ ଚାହୁଁନାହାନ୍ତି ଲକ୍ଷ୍ମୀଦେବୀ ଅନ୍ୟମାନେ ସେମାନେ ଚାହୁଁଛନ୍ତି ତାଙ୍କୁ ବିବାହ କରିବା ପାଇଁ ଲକ୍ଷ୍ମୀଦେବୀ ସେ ଯେଉଁ ବସିଛନ୍ତି ସେ ମୋତେ ଚାହୁଁନାହାନ୍ତି କିନ୍ତୁ ତାଙ୍କର ସବୁ ଭଲ ଗୁଣ ରହିଛି କିନ୍ତୁ ସେ ମୋତେ ନ ଚାହିଁଲେ ବି ସୁମଙ୍ଗଳ କଶ୍ଚନ ନ ନ କାଙ୍କ୍ଷତି ମା ମୋତେ ନ ଚାହିଁଲେ ମଧ୍ୟ ସେଇ ମୋର ଉପଯୁକ୍ତ ବର କହି ତାଙ୍କୁ ସେ ବରମାଳାଟି ଦେଲେ ଏଇଭଳି ଭାବରେ ଆମର ବୈଦିକ ନୀତିରେ ରହିଥିଲା ଜଣେ ତାର ସ୍ୱୟମ୍ବରରେ ସେ ତାଙ୍କର ବର ବା ସିଲେକ୍ଟ କରିବେ ତେଣୁ ଏ କଥା କହୁଛନ୍ତି ଦିଦି ଏ ସ୍ୱାମୀ ସ୍ୱାମୀଙ୍କର ଆହୁରି ସମାଧି ମଗ୍ନ ହେଇନାହିଁ ତେଣୁ ସେ ଏଇଭଳି ଭାବରେ କହି ତାଙ୍କର ସମାଧି ମଗ୍ନ କରିବା ପାଇଁ ଚାହୁଁଛନ୍ତି ହେ ସ୍ୱାମୀ ପୁରା ପିତାନ ଭଗବାନ ଦକ୍ଷ ଦୁଇତ୍ରି ବତ୍ସଳ କମ୍ ପ୍ରଣୀତ ବରଂ ବତ୍ସା ଇତ୍ୟା ପୃଚ୍ଛତ ନ ପୃଥକ ମୋତେ ପଚାରିଥିଲେ ସେତେବେଳେ ମୁଁ ଆପଣଙ୍କୁ ମୋର ସ୍ୱାମୀ ହିସାବରେ କହିବା ପାଇଁ ବରଣ କରିବା ପାଇଁ କହିଥିଲି ମୋର ପିତାଙ୍କୁ ତେଣୁ ସେ ମୋତେ ଆପଣଙ୍କୁ ବିବାହ ଦେଲେ ମୋ ଅନ୍ୟ 12 ଜଣ ଭଉଣୀ ସମସ୍ତେ 13 ଜଣ ଆମେ ବିବାହ କଲୁ ଆପଣଙ୍କୁ ଆମେ ସମସ୍ତେ ଚାହୁଁଥିଲୁ ଆପଣଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ସେମାନେ ସମସ୍ତେ ପୁତ୍ରବତୀ ହେଇଯାଇଛନ୍ତି ଆଉ ମୁଁ କାହିଁକି ପୁତ୍ରବତୀ ହେବି ନାହିଁ ଏଇଭଳି ଭାବରେ କହୁଛନ୍ତି ତାଙ୍କର ସମାଧି ବର୍ଣ୍ଣ କରିବା ପାଇଁ ତେଣୁ ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ତାଇ ଗୋର ପ୍ରେମାନନ୍ଦେ ଜୟ ଶ୍ରୀ ଗୋପାଦ।